যে হে গুরুদেব, আপন মো শেষ অবস্থা আপন মতো কৃষ্ণকর কথা কুহতু, এবং যে লীলা আকি অীলা সব বাকি অীলা কুহতু। সেতবে পরীক্ষিত মহারাজ অনুরোধে সুখদেব গোস্বামী তাঁকর ভগবান শ্রীকৃষ্ণ গোটি শেষ লীলা কু কৌন যে ভক্ত বাৎসল্য লীলা সুদামাঙ্কর চরিত কৌন। গতকাল আমরা শুনুলে যে কৃষ্ণস্য আসিত সখা কশ্চিত ব্রাহ্মণ ব্রহ্মবিত্তম বিরক্ত ইন্দ্রিয়ার্থীষু প্রসন্নাত্মা জিতেন্দ্রিয়। যে সুদামার গুণগুলিকে আমি গতকালি শুনুলে, সুদামা কিভাবে লে না কৃষ্ণকর প্রথম তাঁকর গুণ কুছেন কৃষ্ণকর সখা, ভগবান শ্রীকৃষ্ণকর সখা। আর ব্রহ্মণ ব্রহ্মবিত্তম, ব্রাহ্মণ কূলে জন্ম হয়েছিল এবং ব্রহ্মবিদ, ব্রহ্মবিদ মান ভিতরে শ্রেষ্ঠ। আউ বিষয় বিরক্ত, বিষয় প্রতি তাঁর আদৌ স্পৃহা নথিলা, বিষয়কে ভোগ করা সুদামা আদৌ চাহুনথিলে। এবং প্রসন্নাত্মা সবু সময় আনন্দরে জীবনযাপন করুলে, সবু সময় তাঁর অন্তরের কোণী ক্ষোভ নথিলা, কোণী কাম ক্রোধ লোভ মোহ মদ মাশ্চর্য ষড় রিপু তাঁর অন্তরের ক্ষোভ প্রদান করে পার নথিলা। আর প্রশান্তাত্মা আর জিতেন্দ্রিয় সবু ইন্দ্রিয়গুড়ি সুদামা সংযম করে রাখিলে। এবং তাপরে আমি তা পরবর্তী শ্লোকরে শুনুলে তাঁকর পত্রীঙ্কর গুণ, যদৃচ্ছয়া অপপর্ণেন বর্তমান গৃহাশ্রমী তস্য ভার্যা কুচলেস্য ক্ষুৎকামাচ তথাবিধ। তাঁকর পত্রীঙ্কর গুণ সুখদেব গোস্বামী কৌছেন সেমানে কিভাবে চলুলে দি প্রশ্ন করা যায় না, যদৃচ্ছয়া উপপর্ণেন, যদৃচ্ছয়া মানে কোণী চেষ্টা করতে না। সুদামা আউ তাঁকর পত্নী দুইজন নিজের ভোজন পাই নিজের বস্ত্র পাই কেবে চেষ্টা করতে না, যদৃচ্ছয়া উপপর্ণেন যাহা মিলে যায় সেইতে চলতে। কারণ গৃহস্থর মু ধর্মকালি আপনার এই কথা রখি দিয়েছিল, গৃহস্থ চারিটা বৃত্তিরে চলিব, আর বিশেষ করে গৃহস্থ ভিতরে ব্রাহ্মণ, ব্রাহ্মণ পাই বৃত্তি হচ্ছে চারোটি বৃত্তি। আপন কি ভাবা উচিত নয় বোধে সুদামা অলসুয়া লা সে কুয়াড়ে মাগিয়া যাও নথিলা। নাই, ব্রাহ্মণ শরীর যে ভগবান দিয়েছেন একাদশ স্কন্ধে ভগবান উদ্ধব কৌছেন, ব্রাহ্মণ শরীর কেবল তপস্যা পাই, তেমন ব্রাহ্মণ কেবে অধিক ধন কমাইয়া চেষ্টা করা উচিত নয়, তার সময়কে সবু সময় তপস্যার দেওয়া দরকার। যেতে কমরে বিষয়ে তার শরীর চলিগলা, পিলা ছুঁয়া চলিগলে বা সেত রোজগার, তারপরে ভগবান ভজন সাধনে লাগবে। সেপা সুদামা অযথা সময় নষ্ট করুনলে, ভগবান দয়ার কি মিলে কিছু দিয়ে দেছেন বা সেই সে ভজন করি স্বামী স্ত্রী দুজন তাঁকে জীবন কটাউলে। ব্রাহ্মণর যে চারোটি, বিশেষ করে ব্রাহ্মণ গৃহস্থ চারোটি বৃত্তি চলিব, চারি উপায় ধন রোজগার করব, ভাগবতমে অনেক তৃতীয় স্কন্ধ ভাগবতমে অনেক একাদশ স্কন্ধ ভাগবতমে অনেক, গোটিয়ে হচ্ছে বার্তা, বার্তা মানে যেভাবে ব্রাহ্মণ মানে বৈদিক কর্ম করি চলুলে, আগ এবে সিনা বিজনেস করছেন চাকরি করছেন, আগর তো তা নথিলা না। ব্রাহ্মণ মানে কেবল পিণ্ডদান করবে, কার বিবাহ কর্ম করবে, মন্দির প্রতিষ্ঠা গৃহ প্রতিষ্ঠা এসব বৈদিক কর্ম, আকু বার্তা কুযায়। তেমন বার্তা বৃত্তি ব্রাহ্মণ মানে গৃহস্থ মানে চলতে। এবং দ্বিতীয় হচ্ছে সঞ্চয়, সঞ্চয় মানে সঞ্চয়ন মানে সঞ্চয় বৃত্তি নিজ নিজ কর্ম সুকর্ম হিসাবে, এটা অলগা মানকর বৃত্তি, ক্ষত্রিয় বৈশ্য মানকর গৃহস্থ মানকর বৃত্তি। জনে চাষি লোক সে চাষী কর্ম করে হি চলবে, সে অলগা কর্ম করব না, জনে বৈশ্য শ্রেণীর লোক সে বেপার হি করব, ই গৃহস্থর বৃত্তি সঞ্চন। এবং তৃতীয় হচ্ছে শালীন, ଶାଳୀର ମାନେ ଜୀବନଯାପନ କରିବା ପାଇଁ ସେ କାହା ଉପରେ ନିର୍ଭର କରିବ? ଏକାକି ଏକାକି ଯାହା ପାରିବ ତାହା ହିଁ କରିବ, କାହା ଉପରେ ନିର୍ଭର କରିକି ଜୀବନଯାପନ କରିବନି। ଏବଂ ଚତୁର୍ଥରେ ଶୀଳମୁଞ୍ଚ, ଶୀଳମୁଞ୍ଚ ମାନେ ଗୃହସ୍ଥ ସକାଳୁ ଉଠିବ, ତାର ଭଗବାନ କର୍ମ କରିବ, ବିଲବାଡ଼ିକି ଚାଲିବ ବା ଯୁଆଡ଼େ ଚାଲିବ, ଯାହା ପଡ଼ିଥିବ ବୃକ୍ଷରୁ ପଡ଼ୁ ବା ଧାନ କାଟି ନେଲା ପରେ ଯାହା ଶସ୍ୟ ପଡ଼ୁ, ଯାହା ପଡ଼ିଥିବ ତାକୁ ଆଣିକି ଗୃହସ୍ଥ ଚଳିବ। କିନ୍ତୁ ସୁଦାମା ଏତେ ନିଷ୍କାମ ଥିଲେ, ସେ ଚାରିଟାରୁ ଉର୍ଦ୍ଧ୍ୱରେ ଥିଲେ, ଅଜାଚିତ ବୃତ୍ତି, କାହା କିଛି ମାଗୁନଥିଲେ, ଘରୁ ବାହାରକୁ କେବେ ଯାଆନ୍ତି ନା, କେବଳ ସ୍ୱାମୀ ସ୍ତ୍ରୀ ଦୁଇ ଜଣ ବସନ୍ତି, ସବୁ ସମୟରେ ଭଗବାନଙ୍କର ଭଜନ କରନ୍ତି ଏବଂ ଯଦୃଚ୍ଛା ଅପପର୍ଣ୍ଣେନ, ଯାହା ମିଳିଯାଏ ସେଥିରେ ଚଳନ୍ତି। ଆଉ ତାଙ୍କର ଭାର୍ଯ୍ୟାଙ୍କର ଗୁଣ ଗତକାଲି ଆମେ ଶୁଣୁଥିଲେ, ତସ୍ୟ ଭାର୍ଯ୍ୟା କୁଚେଳେଶ୍ୟ ଖୁଦ୍ କାମାଚ ତଥା ବିଧ। ଯେଭଳି ସୁଦାମା ଜିତେନ୍ଦ୍ରିୟ, ଯେଭଳି ସୁଦାମାଙ୍କର ସବୁ ଗୁଣ ବ୍ରହ୍ମବିତ୍ତମ, ତାଙ୍କର ପତ୍ନୀ ନାରୀ ଶରୀରରେ ମଧ୍ୟ ସେଭଳି ସୁଗୁଣ ସମ୍ପର୍ଣ୍ଣା ଥିଲେ। କିନ୍ତୁ ତାଙ୍କର ଆଉ ଗୋଟେ ସୁନ୍ଦର ଗୁଣ ଥିଲା ଗତକାଲି ଆମେମାନେ ଶୁଣୁଥିଲେ, କୁଚଲେଶ୍ୟ ବସ୍ତ୍ର, ଦୁଇ ଜଣ ଯାଙ୍କର ବସ୍ତ୍ର ସମାନ, ଛିଡ଼ା ବସ୍ତ୍ର, ଛୋଟ ବସ୍ତ୍ର ଖଣ୍ଡିଏ କ୍ଷୁଦ୍ର ବସ୍ତ୍ର ଆଉ ମଳିନ ବସ୍ତ୍ର। କିନ୍ତୁ ତାଙ୍କର ପତ୍ନୀ କ୍ଷୁତ୍ କାମା, ସୁଦାମା ଯାଇ ଗଣ୍ଡେ ଗଣ୍ଡେ ଖାଆନ୍ତି, ତାଙ୍କର ପତ୍ନୀ କିଛି ଖାଇବା ପାଇଁ ପାଆନ୍ତି ନା, ପ୍ରାୟ ସମୟରେ ଉପବାସ ରୁହନ୍ତି। କାହିଁକି ନା ଯାହା ଯିଏ ଦିଅନ୍ତି ସେ ଏତେ ସତୀ ନାରୀ ଥିଲେ, ସେ ରୋଷେଇ କରି ଆଗେ ସ୍ୱାମୀଙ୍କୁ ସୁଦାମାଙ୍କୁ ଦିଅନ୍ତି। ତେଣୁ ସୁଦାମା ଭୋଜନ କରିସାରିଲା ପରେ ଯଦି କିଛି ବଳେ ସେ ନିଜେ ଭୋଜନ କରନ୍ତି, ନହେଲେ ସେଭଳି ଉପବାସ ରହିଯାଏ। ସେଥିପାଇଁ ସୁଖଦେବ ଗୋସ୍ୱାମୀ କହୁଛନ୍ତି ଆଙ୍କର ଗୋଟିଏ ଅଧିକା ଗୁଣ ଯେ ଇଏ ହେଉଛନ୍ତି କ୍ଷୁତ୍ କାମ, ସବୁ ସମୟରେ କ୍ଷୁଦାରେ ପୀଡ଼ିତ। ଆଉ ଆଜି ପ୍ରଥମ ଦିନ ପାଇଁ ଯେଭଳି ଆପଣ ଗୃହସ୍ଥ ହେଲେ, ଆପଣଙ୍କ ଯଦି କିଛି ଟଙ୍କା ରୋଜଗାର କରିବେନି, ଆପଣଙ୍କର ସ୍ତ୍ରୀକୁ କିଛି ଆଣିକି ଦେବେନି, ଆପଣଙ୍କ ସ୍ତ୍ରୀ ଆସିକି ଆପଣଙ୍କୁ କହିବେ କି ନାହିଁ ଘରେ ଚାଉଳ ନାହିଁ, ଘରେ ତେଲ ନାହିଁ, ପିଲାମାନେ ଖାଇନାହାନ୍ତି, କହିବେ କି ନାହିଁ? କିନ୍ତୁ ସୁଦାମାଙ୍କର ପତ୍ନୀ କେବେ କହିନାହାନ୍ତି, ଆଜି ପ୍ରଥମ ଦିନ ପାଇଁ କହୁଛନ୍ତି। ଆଜି ପ୍ରଥମ ଦିନ ତାଙ୍କର ସ୍ୱାମୀଙ୍କୁ ଆସି କହୁଛନ୍ତି, କ'ଣ କହୁଛନ୍ତି? ପତିଂବ୍ରତା ପ୍ରତିଂ ପ୍ରାହ ପ୍ରମଳାୟତା ବଦନେ ନ ବଦନେ ନ ସା ଦରିଦ୍ର ସିଦମାନା ବେ ବେପମାନା ଅଭିଗମ୍ୟ ଚ। ଏଠି ଲାଷ୍ଟ ଶ୍ଳୋକରେ ଅଭିଗମ୍ୟ ଚ, ପ୍ରଥମେ ଅଭିଗମ୍ୟ ସ୍ୱାମୀଙ୍କର ସମ୍ମୁଖକୁ ଗଲେ। ନାରୀ ଯେତେବେଳେ ସ୍ୱାମୀଙ୍କ ସମ୍ମୁଖକୁ ଯାଏ, ମୁଖକୁ ଯାଏ, ପ୍ରଥମେ ତାର ସମ୍ଭ୍ରମ। ଯେଭଳି ଗୁରୁଙ୍କ ସମ୍ମୁଖକୁ ଶିଷ୍ୟ ଗଲେ, ପୁରୋହିତ ବା ବ୍ରାହ୍ମଣ, ବ୍ରାହ୍ମଣଙ୍କ ସମ୍ମୁଖକୁ, ଯଜମାନଙ୍କ ସମ୍ମୁଖକୁ ତାର ଯିଏ ଯଜମାନୀୟ କର୍ତ୍ତା ସିଏ ଗଲେ, ପତିର ସମ୍ମୁଖକୁ ପତ୍ନୀ ଗଲେ, ଆଗେ ନିୟମ ହେଉଛି ପ୍ରଣାମ, ଆଗେ ପ୍ରଣାମ କରିବ ତାପରେ କହିବ। ତେଣୁ ପତିଙ୍କୁ କୌଣସି କଥା କହିବା ପୂର୍ବରୁ ପତ୍ନୀଙ୍କର ପ୍ରଥମ କାମ ସେ ପ୍ରଣାମ କରିବେ। କାହିଁକି ପ୍ରଣାମ କରିବେ? ଗୁରୁଙ୍କୁ କୌଣସି କଥା କହିବା ପୂର୍ବରୁ ଶିଷ୍ୟ ପ୍ରଥମେ ପ୍ରଣାମ କରିବେ, କାହିଁକି ନା କାଳେ ମୋର କିଛି ତ୍ରୁଟି ହେଇଯିବ କି, ଏଥିପାଇଁ ଆଗେ ପ୍ରଣାମ କରିବେ। ତେଣୁ ସୁଦାମାଙ୍କର ପତ୍ନୀ ସେ ଯାଉଛନ୍ତି ଏବଂ ଅଭିଗମ୍ୟ ଚ ସମ୍ମୁଖକୁ ଗଲେ ପ୍ରଣାମ କଲେ। ପ୍ରଣାମ କରିକି କହିବା ପୂର୍ବରୁ କ'ଣ କହିବେ ସେଟା ପର କଥା, ତା ପରବର୍ତ୍ତୀ ଶ୍ଳୋକରେ ଅଛି। କିନ୍ତୁ ବର୍ତ୍ତମାନ ଶ୍ଳୋକରେ କହୁଛନ୍ତି, ଆଗେ କହୁଛନ୍ତି ପତିବ୍ରତା, ପ୍ରତିବ୍ରତା ପ୍ରତିପ୍ରାୟ ମ୍ଳାୟତା ବଦନେଶ, ତାଙ୍କର ମୁଖ ପୁରା ଆଜି ଶୁଖିଯାଇଛି। କିନ୍ତୁ ପୂର୍ବରୁ ଆପଣ କ'ଣ ଶୁଣିଥିଲେ? ପ୍ରଶାନ୍ତାତ୍ମା ନା, ସବୁବେଳେ ଖୁସି ରୁହନ୍ତି, ସୁଦାମା ବି ଖୁସିରେ ରୁହନ୍ତି, ତାଙ୍କର ପତ୍ନୀ ବି ଖୁସିରେ ରୁହନ୍ତି। କିନ୍ତୁ ଆଜି ତାଙ୍କର ମୁହଁ ଶୁଖିଯାଇଛି। କାହିଁକି ମୁହଁ ଶୁଖିଯାଇଛି? ନା ମୁହଁ ଶୁଖିଯିବାର କାରଣ ଏଇ ଶ୍ଳୋକରେ ତିନୋଟି ଜିନିଷ ଲକ୍ଷ୍ୟ କରିବେ। ସୁଦାମାଙ୍କର ପତ୍ନୀଙ୍କର ମୁହଁ ଶୁଖିଯାଇଛି, ଆଉ ସିଦ୍ଧମାନା, ସିଦ୍ଧମାନା ମାନେ ପୁରା ଅବସନ୍ନ, ଅବସନ୍ନ ମାନେ ଯେଭଳି ଦୁଇ ତିନି ଦିନ ନ ଖାଇଲେ ଲୋକ ଯେଭଳି ଅବସନ୍ନ ହୋଇଯାଏ, ହାଲିଆ ହୋଇଯାଏ, ସେଭଳି ହୋଇଯାଇଛନ୍ତି। ଏବଂ ତୃତୀୟରେ ବେପମାନା, ବେପମାନା ଅର୍ଥ କମ୍ପମାନ, ଭୟରେ କମ୍ପମାନ କରୁଛି। କାହିଁକି ନା ପତ୍ନୀଙ୍କୁ ଆଜି ଗୋଟେ ଜିନିଷ ମାଗିବେ, ଆଜି ଗୋଟେ ଜିନିଷ କହିବେ ଏ ପତିକୁ, ଯାହାକି ସେ କେବେ କହିନାହାନ୍ତି। କାରଣ ସୁଦାମାଙ୍କର ପତ୍ନୀ କେବେ ହେଲେ ସୁଦାମାଙ୍କୁ କିଛି ଆଣିବା ପାଇଁ ତୁମେ ଯାଅ, କିଛି ଭିକ୍ଷା ମାଗିକି ଆଣ ବା କାହାକୁ ମାଗ, ଏ କଥା କେବେ କହିନାହାନ୍ତି, କିନ୍ତୁ ଆଜି କହିବେ। ସେଥିପାଇଁ ଏଠି ବିଶ୍ୱନାଥ ଚକ୍ର ଠାକୁର କହୁଛନ୍ତି, ଭର୍ତ୍ତୃଭୋଗ ସମ୍ପାଦନ ଅସମର୍ଥାତ୍ ସିଦନ୍ତି, ସେ ଯେଉଁ ଅବସର ନହୋଇଯାଇଛନ୍ତି କାହିଁକି ନା ନିଜର ସ୍ୱାମୀଙ୍କୁ ବହୁତ ଦିନ ହେଲା, କାରଣ ସେମାନେ ତ ମାଗିବା ପାଇଁ ଯାଆନ୍ତିନି, କେହି ଆଣିକି ବି ଘରେ ଆଜି କିଛି ଦିନ କିଛି ଦିନ ହେଲା କେହି ଦେଇନାହାନ୍ତି, କାରଣ ଏମାନେ କେବଳ ପାଣି ପିଇକି ରହିଯାଉଛନ୍ତି। କିନ୍ତୁ ଇଏ ତ ସତୀ ନାରୀ ନା, ପତିବ୍ରତା ନା, ଇଏ ଦେଖୁଛନ୍ତି ମୋର ସ୍ୱାମୀଙ୍କୁ ତ ମୁଁ ଦୁଇ ତିନି ଦିନ ହେଲା କିଛି ରୋଷେଇ କରିକି ଦେଇନି ନା, ସେଥିପାଇଁ ସେ ଅବସରଣ ହୋଇଯାଇଛନ୍ତି। ସ୍ୱାମୀ ଚିନ୍ତାରେ, ନିଜର ସ୍ୱର ଚିନ୍ତା ନା, କାରଣ ଏ ପତିବ୍ରତା। ଏଠି କହୁଛନ୍ତି ଭର୍ତ୍ତୃ ଭୋଗ ସମ୍ପାଦନ ଅସମର୍ଥା, ଭର୍ତ୍ତୃ ମାନେ ନିଜର ସ୍ୱାମୀ, ସ୍ୱାମୀର ଭୋଗ ସମ୍ପାଦନରେ ଅସମର୍ଥ ହେଇକି ଅବସରଣ ହୋଇଯାଇଛି, ନିଜେ ନ ଖାଇଛନ୍ତି ବୋଲି ସେ ଅବସରଣ ନାହାନ୍ତି। ସ୍ୱାମୀଙ୍କୁ ବହୁତ ଦିନ ହେଲା ରୋଷେଇ କରି ଖାଇବାକୁ ଦେଇନି, କାରଣ କେହି ଆଣିକି କିଛି ଦେଇନାହାନ୍ତି, ଆମେ ତ ଅଯାଚକ ବୃତ୍ତିରେ ଚଳୁଛୁ, ସେଥିପାଇଁ ସେ ଅବସରଣ ହୋଇଯାଇଛନ୍ତି। ଆଉ ଭୟରେ କମ୍ପୁଛନ୍ତି କାହିଁକି ନା, ସିଦନ୍ତି ବେପମାନା ଭଗବତ ଭକ୍ତି ଇତର ପ୍ରାର୍ଥନାୟ ଅନହତ୍ୱା ପତି ଭୟେନ ସକମ୍ପ, କାରଣ ସେ ଜାଣନ୍ତି ମୋର ପତି ହେଉଛନ୍ତି ଭକ୍ତ, ତେଣୁ ଭକ୍ତ ଭଗବାନ କ'ଣ ମାଗେ, ଭକ୍ତ ଭଗବାନଙ୍କୁ କ'ଣ ମାଗେ, ଗୋଟିଏ ବସ୍ତୁ ମାଗେ, ଭକ୍ତି ମାଗେ। ତେଣୁ ଭକ୍ତ ତ ଭଗବାନଙ୍କୁ ଭକ୍ତି ମାଗେ, ମୋ ସ୍ୱାମୀ ତ ହେଉଛନ୍ତି ଭଗବାନଙ୍କର ଭକ୍ତ, କୃଷ୍ଣଙ୍କର ସଖା ଭକ୍ତ ସିଏ, ତାଙ୍କୁ ମୁଁ ଆଜି କ'ଣ ମାଗିବି ନା, ଭକ୍ତି ବିନା ଆଉ ଗୋଟେ ବସ୍ତୁ ମାଗିବି। ତେଣୁ ସିଏ ମନୋଭାବ ବୁଝିଗଲେଣି, ମୋ ସ୍ୱାମୀ ତ ହେଉଛନ୍ତି ଭକ୍ତ, ମୁଁ ଆଜି ଭକ୍ତି ବିନା ଯେହେତୁ ଅଲଗା, ମୋ ସ୍ୱାମୀ ଅଲଗା କିଛି କାମନା କରନ୍ତି ନା, ମୋ ସ୍ୱାମୀ କିଛି ଦିନ ହେଲା ଖାଇନାହାନ୍ତି କିନ୍ତୁ ମୋତେ ମାଗୁନାହାନ୍ତି, କିନ୍ତୁ ମୋ ସ୍ୱାମୀ ଚିନ୍ତାରେ ବର୍ତ୍ତମାନ ଏତେ ଅବସନ୍ନ ହୋଇଯାଇଛି, ମୁଁ ସ୍ୱାମୀଙ୍କୁ ଗୋଟିଏ ବସ୍ତୁ ମାଗିବି, କାହା ପାଇଁ, ମୋ ପାଇଁ ନୁହେଁ। ସୁଦାମାଙ୍କର ପତ୍ନୀ ଯେଉଁ ଦ୍ୱାରକାକୁ ପଠେଇବେ, ସିଏ ସୁଦାମାଙ୍କର ସ୍ତ୍ରୀ, ତାଙ୍କର ଭୋଗର କାମନା ନାହିଁ, ସିଏ ଚାହୁଁଛନ୍ତି ମୋ ସ୍ୱାମୀ ଯାଆନ୍ତୁ, ତାଙ୍କର ସଖା ନିକଟରୁ କିଛି ଧନ ଆଣନ୍ତୁ, ଯେଉଁ ଧନ ଦ୍ୱାରା ମୋର ସ୍ୱାମୀଙ୍କୁ ମୁଁ ସେବା କରେ। ତେଣୁ ସିଏ ବର୍ତ୍ତମାନ ଭୟରେ କମ୍ପମାନ ହେଉଛନ୍ତି, କାହିଁକି ନା ସ୍ୱାମୀଙ୍କୁ ଭୟ କରୁଛନ୍ତି, କାରଣ ମୁଁ ଆଜି ସ୍ୱାମୀଙ୍କର ମନର ପ୍ରତିକୂଳ ଗୋଟିଏ ବସ୍ତୁ ମାଗିବି, ତେଣୁ ନିଶ୍ଚିତ ସ୍ୱାମୀ ଏଥିରେ ଦୁଃଖିତ ହେବେ, ଏଥିପାଇଁ ସେ ବର୍ତ୍ତମାନ ଭୟ କରୁଛନ୍ତି। ଏବଂ ଭୟ କରି ବର୍ତ୍ତମାନ ପ୍ରାର୍ଥନା କରିବେ। ତେଣୁ ବର୍ତ୍ତମାନ ପ୍ରଶ୍ନ ଆସିବ, ଯଦି ଆପଣମାନଙ୍କ ଭିତରୁ କେହି ପ୍ରଶ୍ନ କରନ୍ତି ଯେ ସୁଦାମାଙ୍କର ପତ୍ନୀ ସେ କେମିତି ସୁଦାମାଙ୍କର ମନକୁ ଜାଣିପାରୁଥିଲେ, ଯେ ଇଏ କିଛି ପ୍ରାର୍ଥନା କରୁନାହାନ୍ତି, ଆଙ୍କର କୌଣସି କାମନା ନାହିଁ, ସେ କେମିତି ଜାଣୁଥିଲେ ନା। ଭାଗବତରେ ସତୀ ନାରୀ ଭଗବାନ ଭଗବତ ଏ ଭାଗବତରେ ବାରମ୍ବାର ଗୋଟିଏ ଶ୍ଳୋକକୁ ବାରମ୍ବାର କହିଛନ୍ତି, ଯେଭଳି ସତୀ ନାରୀ ତାର ସ୍ୱାମୀକୁ ବଶ କରି ରଖେ, ଉଦ୍ଧବଙ୍କୁ କହୁଛନ୍ତି ହେ ଉଦ୍ଧବ, ଏବଂ ବାରବାର ନବମ ସ୍କନ୍ଦ ଭାଗବତ ମାନେ ଅମ୍ବରୀଶ ମହାରାଜ ଆଉ ଦୁର୍ବାସା ଋଷିଙ୍କୁ ସେଇ କଥା କହୁଛନ୍ତି। ସତୀ ନାରୀ ଯେଭଳି ତାର ସ୍ୱାମୀକୁ ବଶ କରି ରଖେ, ତାର ମନୋଭାବକୁ ଜାଣେ, ମୋର ଭକ୍ତ ସେଭଳି ମୋତେ ବଶ କରି ରଖିଛି, ମୋର ମନୋଭାବକୁ ଜାଣିଛି। ସତ୍ ସ୍ତ୍ରିୟଂ ସତ୍ ବଶ୍ୟା କୁର୍ବନ୍ତି ମାଂ ଭକ୍ତା ସ୍ତ୍ରିୟଂ ସତ୍ପତି ଯଥା, ଭଗବାନ ଭାଗବତରେ ଭକ୍ତ ଆଉ ଭଗବାନଙ୍କର ସମ୍ବନ୍ଧକୁ ସତୀ ନାରୀ ଆଉ ସ୍ୱାମୀର ସମ୍ବନ୍ଧ ସହିତ ତୁଳନା କରିଛନ୍ତି। ଜଣେ ସତୀ ନାରୀର ଏତେ ଶକ୍ତି ସେ ସ୍ୱାମୀର ମନୋଭାବକୁ ବୁଝିଥାଉ ଯେ ସତୀ ହେଇଥିବ, ତେଣୁ ସତୀ ନାରୀ ସୁଦାମାଙ୍କର ପତ୍ନୀ ଯେହେତୁ ସତୀ ଥିଲେ, ସିଏ ବୁଝିଦେଲେ ଯେ ମୋର ସ୍ୱାମୀ, ମୁଁ ଯେଉଁ ମାଗିବି ବର୍ତ୍ତମାନ ଧନ ପାଇଁ ତୁମେ ଯାଅ ଦ୍ୱାରକାକୁ, ଏଇଟା ମୋ ସ୍ୱାମୀର ମନର ବିପରୀତ କଥା। କାହିଁକି ନା ସତୀ ନାରୀର ବହୁତ ଧର୍ମ ଅଛି, ନାରୀ ଧର୍ମରେ ଆପଣମାନେ ସପ୍ତମ ସ୍କନ୍ଦରେ ବି ନାରୀ ଧର୍ମ ଅଛନ୍ତି, ଭାଗବତରେ ଦୁଇ ତିନି ଜାଗାରେ ଅଛନ୍ତି, ମହାଭାରତରେ ତ ବିସ୍ତୃତ ଭାବରେ ଅଛନ୍ତି, ତୃତୀୟ ସ୍କନ୍ଦରେ ବି ଅଛନ୍ତି। ସୁଦାମାଙ୍କର ପତ୍ନୀ ନିକଟରୁ ଜଣେ ନାରୀ ଶିକ୍ଷା କରିବା ଦରକାର ଯେ ସ୍ୱାମୀଙ୍କୁ କିଭଳି ସେବା କରାଯାଏ, ସ୍ୱାମୀଙ୍କୁ ସେବା କରିବାର ନିୟମ କ'ଣ। ଯେ ଦୁଇଟି ଶ୍ଳୋକରେ ମୁଁ ସଂକ୍ଷେପରେ ଆପଣମାନଙ୍କୁ କହୁଛି ଯେ ଦୁଇଟି ନିୟମ ଅଛି, ଏ ଦୁଇଟି ଶ୍ଳୋକ ମୁଁ କହୁଛି। ଏ ଦୁଇଟି ଶ୍ଳୋକରେ ଯେ ନାରୀ ତାର ସ୍ୱାମୀଙ୍କୁ ଗୋଟିଏ ଶ୍ଳୋକରେ କୁହାଯାଉଛି ଏଇ ଏଇ ନିୟମ ହିସାବରେ ସେବା କରିବ, ଏବଂ ଦ୍ୱିତୀୟ ଶ୍ଳୋକରେ କହିବି ସ୍ୱାମୀଙ୍କୁ ସେବା କରିବା ସମୟରେ ଏ ଏଇ କାର୍ଯ୍ୟ କରିବ ନା। ପ୍ରଥମ କୁହାଯାଉଛି ବିଶ୍ରମେଣ ଆତ୍ମଶୌଚେନ ଗୌରବେଣ ଦମେନ ଚ ଶୁଶ୍ରୂଷୟା ସ୍ରହୃଦେନ ବାଚା ମଧୁରୟା ଭୋଜ ମଧୁରୟା ଚ ବୋ। ଏ ତୃତୀୟ ସ୍କନ୍ଦ ଭାଗବତମରେ ଯେତେବେଳେ ଦେବହୂତି ଆଉ କର୍ଦ୍ଦମ ଋଷିଙ୍କର ସେବା କରୁଛନ୍ତି ସେ ସମୟରେ କୁହାଯାଇଛି। ତେଣୁ ସତୀ ନାରୀ ସ୍ୱାମୀର କିଭଳି ସେବା କରିବ, ସୁଦାମାଙ୍କର ପତ୍ନୀ ଠିକ୍ ସେଭଳି ସୁଦାମାଙ୍କର ସେବା କରୁଥିଲେ, ଯିଏ ଏଭଳି ସେବା କରେ ସେ ସ୍ୱାମୀଙ୍କର ମନୋଭାବ ବୁଝିପାରିବ। ପ୍ରଥମେ କହୁଛନ୍ତି ବିଶ୍ରମେଣ, ବିଶ୍ରମେଣ ମାନେ ସ୍ୱାମୀଙ୍କର ସେବା କରିବା ସମୟରେ ଅତି ନିଜର ଇଣ୍ଟିମେସି ହେଇକି ଅତି ନିଜର ଅତି ନିଜ ଜ୍ଞାନ କରି ସେବା କରିବାକୁ ପଡ଼ିବ, ଏଇଟାକୁ ବିଶ୍ରମେଣ କୁହାଯାଏ। ଆଉ ଆତ୍ମଶୌଚେନ, ସ୍ୱାମୀଙ୍କର ସେବା କରିବା ସମୟରେ ଜଣେ ନାରୀ ସବୁ ସମୟରେ ଶରୀର ମନ ଅତି ଶୌଚ ଥିବ, ଅତି ପବିତ୍ର ଥିବ, ପୁରା ପବିତ୍ର, ଏହାକୁ ଆତ୍ମଶୌଚ କୁହାଯାଏ। ଯେଭଳି ନାରୀଙ୍କୁ ଜଣେ ସ୍ତ୍ରୀ ତାର ସ୍ୱାମୀଙ୍କୁ ଭୋଜନ ଦେଉଛି, ଭୋଜନ ଦେବା ସମୟରେ କ୍ରୋଧ ଅଛି ବା ଅଲଗା ଚିନ୍ତା ଅଛି ବା ବିରକ୍ତି ମନୋଭାବ ଅଛି, ଏଗୁଡ଼ିକ ସେବାରେ ଯାଏ। ଆଉ ଏଭଳି ଯେଉଁମାନେ ସେବା କରନ୍ତି ସେମାନେ ସ୍ୱାମୀଙ୍କର ମନୋଭାବକୁ ବୁଝିପାରିବେ ନା, ଏଟାକୁ ଆତ୍ମଶୌଚ କୁହାଯାଏ। ଯେତେ ମନରେ ଗ୍ଲାନି ଥିଲେ ବି ସବୁ ସମୟରେ ନିଜର ସ୍ୱାମୀର ସେବା କରିବା ସମୟରେ ଶରୀର ଆଉ ମନ ଅତି ଶୁଦ୍ଧ ଭାବରେ ରହିବା ଦରକାର, ଏଟାକୁ ଆତ୍ମଶୌଚ କୁହାଯାଏ। ଏବଂ ଗୌରବେଣ, ଗୌରବେଣ ମାନେ ସ୍ୱାମୀଙ୍କର ସେବା କରିବା ସମୟରେ ସବୁବେଳେ ରେସ୍ପେକ୍ଟ ଦେଇକି ଅତି ଗୌରବରେ ସମ୍ମାନ ସହ, କେବେ ସ୍ୱାମୀଙ୍କୁ ନିଚ ଭାଷାରେ ବ୍ୟବହାର କରିବା, ଅସମ୍ମାନ କରିବା, ଇଏ ସତୀ ନାରୀର କାର୍ଯ୍ୟ ନୁହେଁ। ଗୌରବେଣ ଆଉ ଦମେନ ଛ, ଦମେନ ଛ ମାନେ ଇନ୍ଦ୍ରିୟ ଗୁଡ଼ିକୁ ପୁରା ସଂଯମ କରି ରଖିଥିବେ। ଆଉ ଶୁଶ୍ରୂଷୟା ସହୃଦେନ, ଆଉ ଯେତେବେଳେ ସେବା କରିବେ ଶୁଶ୍ରୂଷା କରିବେ କିଭଳି ସେବା କରିବେ, ଅତି ସ୍ନେହରେ ପ୍ରେମରେ। ଆଉ ବାଚା ମଧୁରୟା ଆଚ ବହୁ, ଯେତେବେଳେ ଆହ୍ୱାନ କରିବେ ନିଜର ସ୍ୱାମୀଙ୍କୁ ଡାକିବେ ବା ତାଙ୍କ ସାଙ୍ଗରେ କଥାବାର୍ତ୍ତା କରିବେ ମଧୁର ବାଚା, ଏଇଟା ଜଣେ ସତୀ ନାରୀ ପାଇଁ ଏ ହେଉଛି କାର୍ଯ୍ୟ। ସୁଦାମାଙ୍କର ପତ୍ନୀ ମଧ୍ୟ ଏହା କରୁଥିଲେ। ଏବଂ ତା ପରବର୍ତ୍ତୀ ଶ୍ଳୋକରେ କୁହାଗଲା ସ୍ୱାମୀଙ୍କର ସେବା କରିବା ସମୟରେ କ'ଣ କ'ଣ କରିବ ନା, ଯେ ବିସୃଜ୍ୟ ଏହାକୁ ତ୍ୟାଗ କରିବ କ'ଣ, ପ୍ରଥମେ କାମ, ସ୍ୱାମୀଙ୍କ ନିକଟରେ କୌଣସି କାମନା ପ୍ରକାଶ କରିବ ନା। ସୁଦାମାଙ୍କର ପତ୍ନୀ ଆଜି କାହିଁକି ଭୟ କରୁଛନ୍ତି, କାହିଁକି ଭୟରେ ଥରୁଛନ୍ତି, କାହିଁକି ଆଜି ଗୋଟେ କାମନା ମାଗୁଛନ୍ତି, କ'ଣ କାମନା, ତୁମେ ଯାଅ ଧନ ଧରିକି ଆସ, ଯେଉଁଟାକି ସ୍ୱାମୀଙ୍କର ମନର ପ୍ରତିକୂଳ ଜିନିଷ। ତେଣୁ କୌଣସି ସତୀ ନାରୀ ସ୍ୱାମୀ ନ ପଚାରିବା ପୂର୍ବରୁ ବା ଗୁରୁ, ଗୁରୁଙ୍କ ନିକଟରେ ଶିଷ୍ୟ କେବେ କିଛି କାମନା କରିବନି। ଗୁରୁ ଯଦି କହିଲେ ତୁମେ ଖାଅ ଖାଇବ, ଗୁରୁ ଯଦି ପଚାରିବେ ତୁମେ କିଛି, ସେ ସ୍ୱାମୀ ପଚାରିଲେ ଘରେ ଚାଉଳ ଅଛି କି, ନା ଆଜ୍ଞା ଚାଉଳ ନାହିଁ, ଏଇଟା ଅଛି କି, ନା ଏଇଟା ନା, କିନ୍ତୁ ତା ମାନେ ନୁହେଁ ଯେ ସ୍ୱାମୀ ଆସୁ ଆସୁ ଆଗେ ଏଇଟା ଦରକାର ଏଇଟା ଦରକାର ଏଇଟା ଦରକାର, ଇଏ ସତୀ ନାରୀର କାର୍ଯ୍ୟ ନୁହେଁ। ଘରେ ନାହିଁ ତ କାରଣ ଭର୍ତ୍ତା ହେଉଛନ୍ତି ସ୍ୱାମୀ, ଭର୍ତ୍ତା ମାନେ କ'ଣ, ସିଏ ପୋଷିବେ ନା ଆଉ, ତେଣୁ ସିଏ ସ୍ୱାମୀର କାର୍ଯ୍ୟ ହେଲା ପ୍ରତିଦିନ ଆସିକି ପଚାରିବେ ଘରେ ସବୁ ଠିକ୍ ଅଛି ତ, ସ୍ୱାମୀ ବି ସ୍ୱାମୀ ସାଇଡ଼ରୁ ତାଙ୍କ ଡ୍ୟୁଟିଟାକୁ ନିଭେଇବେ, ଆଚ୍ଛା ଘରେ କ'ଣ ନାହିଁ, ନାଇଁ ଆଜ୍ଞା ନାହିଁ। କିନ୍ତୁ ସତୀ ନାରୀର କର୍ତ୍ତବ୍ୟ ମୁଁ କହିବାର ତାତ୍ପର୍ଯ୍ୟ ସୁଦାମାର ପତ୍ନୀ କାହିଁକି ଆଜି ଭୟ କରି କମ୍ପମାନ ହେଉଛନ୍ତି, କାରଣ ଆଜି ତାଙ୍କ ଜୀବନର ପ୍ରଥମ ଦିନ ସେ ଆଜି ସ୍ୱାମୀଙ୍କୁ କହୁଛନ୍ତି ଯେ କାମନା ପ୍ରକାଶ କରୁଛନ୍ତି ତୁମେ ଯା ଧନ ଧରିକି ଆସ। ତେଣୁ ସତୀ ନାରୀ କ'ଣ କରିବ ନା ବିସୃଜ୍ୟ ଆକୁ ତ୍ୟାଗ କରିବ, ପ୍ରଥମେ କାମ, କୌଣସି କାମନା କରିବ ନା ସ୍ୱାମୀଙ୍କ ନିକଟରେ, କିଛି କହିବ ଘରେ ଖାଇବାକୁ ନା ତ କିଛି କହିବ ନା, ସ୍ୱାମୀ ଯଦି ପଚାରିବ ଘରେ ଏଇ ଜିନିଷ ନାହିଁ, କାରଣ ସେ ସ୍ୱାମୀଙ୍କୁ ଦୁଃଖ ଦେବାକୁ କେଉଁ ସମୟରେ ଚାହେଁ ନା। ଆଉ ବିସୃଜ କାମ ଆଉ ଦମ୍ଭ, ସ୍ୱାମୀଙ୍କ ଆଗରେ କେବେ ଦମ୍ଭ ପ୍ରକାଶ କରିବେ, ଜଣେ ଜଣେ ନାରୀ ଅଛନ୍ତି ନା କୋଳି ପୂଜା କରିବେ, ଏ ଆମ ଘରେ ଏତେ ଥିଲା, ଆମ ବାପାର ଏତେ ଟଙ୍କା ଥିଲା, ତୁମ ଘରକୁ ଆସିଲେ ମୋର କିଛି ଖାଇବାକୁ ନାହିଁ, ତୁମ ମୋତେ କିଛି ଦେଇପାରୁନି, ଦମ୍ଭ ପ୍ରକାଶ କର, ସବୁ ସମୟରେ ନୀଚ ହେଇକି ରହିବ। କର୍ଦ୍ଦମ ଋଷି ଜାଣିଛନ୍ତି ନା, କର୍ଦ୍ଦମ ତୃତୀୟ ସ୍କନ୍ଦ ଭାଗବତ ଆପଣ ପଢ଼ିଥିବେ, ଆପଣ ତ କେତେ ବର୍ଷ ହେଲା ଭାଗବତ ଅନୁଷ୍ଠାନ ଏଠି ହେଲେଣି, କେତେ ବର୍ଷ ହେଇଗଲେ, ବହୁତ ଦିନରୁ ଚାଲିଛି ଏଠି। ଗୋଟେ ଗୋଟେ ଚରିତ୍ର ଆପଣ ଶୁଣିଥିଲେ, ଏଇ କର୍ଦ୍ଦମ ଋଷି ଦେବହୂତି କିଭଳି ବିବାହ ହେଉଛନ୍ତି, କିଭଳି ଗୃହସ୍ଥ ଧର୍ମ, ମନୁ ମହାରାଜଙ୍କର କନ୍ୟା, ସିଏ ମନୁ ସ୍ୱୟଂଭବ ମନଙ୍କର କନ୍ୟା ନା, ସ୍ୱୟଂଭବ ମନଙ୍କର କନ୍ୟା ହେଉଛନ୍ତି ଦେବହୂତି। ସିଏ ଭଗବାନଙ୍କୁ ପ୍ରାର୍ଥନା କରୁଛନ୍ତି, ସିଏ ଶୁଣିଲେ କର୍ଦ୍ଦମ ଋଷିଙ୍କର ଗୁଣ। କର୍ଦ୍ଦମ ଋଷି ଜଣେ ପତ୍ନୀ ପାଇବା ପାଇଁ, ସ୍ତ୍ରୀ ଗ୍ରହଣ କରିବା ପାଇଁ ସେ ଭଗବାନଙ୍କୁ ତପସ୍ୟା କରୁଛନ୍ତି, ଋଷି ଜଣେ। ଆଉ ଇଏ ମନୁ ମନୁଙ୍କର କନ୍ୟା, ସ୍ୱୟଂଭୁଅ ମନୁଙ୍କର କନ୍ୟା, ସ୍ୱୟଂଭୁଅ ମନୁ ରଥରେ ଧରିକି ଆସୁଛନ୍ତି, ଗୋଟିଏ ବସ୍ତ୍ର, ଯୌତୁକ ବୋଲି କିଛି ବସ୍ତୁ ନାହିଁ, ଗୋଟିଏ ବସ୍ତ୍ର ପିନ୍ଧିଛନ୍ତି ଦେବହୂତି, ସେଇ ବସ୍ତ୍ରଟି ସହିତ ତାଙ୍କୁ ଦେଇଦେଇଗଲେ। ରାଜକନ୍ୟା ବିବାହ ହେଲା କାହାକୁ, ଋଷିଙ୍କୁ, ଯାହାଙ୍କର ଦାଢ଼ି ଜଟା ସବୁ ଅଛି, ଘର ନାହିଁ, ଆଉ ସର୍ତ୍ତବିହୀନ ସେବା। ବିବାହ ହେଲେ ପ୍ରଥମେ କହିଲେ, ଯେଉଁଦିନ ତୁମେ ସନ୍ତାନ କାମନା କରିବ ତାର ପରଦିନ ମୁଁ ସନ୍ନ୍ୟାସ। ରାଜକନ୍ୟା ଜୀବନ ସାରା ସେବା କରୁଛନ୍ତି, ଆଜିକାଲି କରିବେ କି, କୌଣସି କାମନା ନା, ସେଥିରେ ଗୃହସ୍ଥ ଧର୍ମରେ ଶିକ୍ଷା ଦିଏ, ଦମ୍ଭ ନାହିଁ। ରାଜକନ୍ୟା ଚାକର ଭଳି ସେବା କରିଥିଲେ, ସେଥିପାଇଁ ଖୁସି ହେଇଗଲେ ନା କର୍ତ୍ତପୁରୁଷ, ସେତେବେଳେ ଦେଖିଲେ ଶେଷ ଦିନ ପ୍ରାର୍ଥନା କରୁଛନ୍ତି ଦେବହୂତି, ମୁଁ କାରଣ ମୋର ସବୁ ଭଉଣୀମାନେ ଏ ପ୍ରାୟ ସମସ୍ତେ ସନ୍ତାନ ପାଇଗଲେଣି, ମୁଁ ମୋର ସନ୍ତାନ କେହି ନାହିଁ, ମୁଁ ଗୋଟେ ସନ୍ତାନ ଚାହୁଁଛି। ସେତେବେଳେ ଖୁସି ହେଇଗଲେ, ଏତେ ତୁମେ ମୋର ଏଭଳି ସେବା କରିଛ, ତୁମେ ଶରୀରଟା ସମସ୍ତଙ୍କର ପ୍ରିୟ, ଶରୀରଟାକୁ କଷ୍ଟ ଦେଇ କିଏ ସେବା କରିବ, କେଉଁ ନାରୀ ହେଲେ ବି କାହିଁକି ସ୍ୱାମୀଙ୍କର ସେବା କରିବ, ଶରୀରଟାକୁ କଷ୍ଟ ଦେଇ, କିଏ ରାତିର ଦେଖିବା କେଉଁ ସ୍ୱାମୀ କି ସ୍ୱାମୀ ରାତିରେ ଶୋଇଛନ୍ତି, କରେଣ୍ଟ ପଳେଇଲା, ସ୍ତ୍ରୀ କହିଲେ ରାତିମାନେ ବସିକି ବିଞ୍ଚିବ କି, କେହି ବିଞ୍ଚିବେ କି ନା, କେଉଁ କେଉଁ ଆଜିକାଲି କେଉଁ ଗୁରୁକୁ ଡାକିଲେ, କେଉଁ ଶିଶୁକୁ ଡାକିଲେ, ସେ ଗୁରୁ ଆଜି ଶୋଇଛନ୍ତି ଆର୍ କରେଣ୍ଟ ପଳେଇଲା, ଶିଶୁ କୁହାଗ ତୁ ବାବା ରାତିମାନେ ବସିକି ବିଞ୍ଚ, ମିଳିବେ ସେଭଳି ଶିଷ୍ୟ, ସିଏ ଯୁଗ ସବୁ ଚାଲିବ। ଏ ଚାକର ବୃତ୍ତି, ତୁମେ ସେ ପ୍ରଭୁ ନା ତୁମର, ଗୁରୁର ପ୍ରଭୁ, ଶିଷ୍ୟର ପ୍ରଭୁ ହେଲେ ଗୁରୁ, ସ୍ତ୍ରୀର ଗୁରୁ ହେଲେ ସ୍ୱାମୀ ନା, ତୁମକୁ ଚାକର ଭଳି ରହିବ, ତାଙ୍କର ସେବା କରିବାକୁ କି କରିବ। ଆଉ ଦେବହୂତି ସେମିତି କରୁଥିଲେ, ଦେବହୂତିକୁ ଦେଖି ତାଙ୍କର କରୁଣା ଆସିଗଲା, ଆରେ ତୁମେ ରାଜକନ୍ୟା ହେଇ ଗୋଟିଏ ବସ୍ତ୍ର ପିନ୍ଧିଛ, ଆଉ ଯେଉଁଦିନ ଦେବହୂତି ବିବାହ ହେଇଛନ୍ତି ସେଦିନରୁ ମୁଣ୍ଡ କୁଣ୍ଡେଇ ନାହାନ୍ତି, ସ୍ୱାମୀର ସେବାରେ ଏଭଳି ରହିଥିଲେ ତାଙ୍କର ମୁଣ୍ଡର ଜଟା ହେଇଯାଇଛି, ଆଉ ଗୋଟିଏ ବସ୍ତ୍ର, ଶରୀର ପୁରା କ୍ଷୀଣ କ୍ଷୀଣ ହେଇଯାଇଛି, ସବୁବେଳେ ତ ସ୍ୱାମୀ ସେବାରେ ଲାଗିଲା, ଆଉ ସୁଦାମାଙ୍କର ପତ୍ନୀ ସେଭଳି ଥିଲେ, ଦମ୍ଭ ନା, ସେ କହୁନଥିଲେ ମୁଁ ରାଜଘର କନ୍ୟା, ମୋ ପାଇଁ ଗୋଟେ ଘର କରିକି ଦେଉନ, ତୁମେ ରୋଷେଇ ହେଇଛ ତ ମୁଁ କାହିଁକି ମୁଁ ବିବାହ ହେଲି ନା, ଦମ୍ଭ ନା। ଆଉ ଦ୍ୱେଷ, ସ୍ୱାମୀ ଯଦି ବିପରୀତ ପ୍ରତିକୂଳ କଥା କୁହନ୍ତି ବି କେବେ ଦ୍ୱେଷ କରିବା, ଦ୍ୱେଷ କରିବା ଲାଗିବା ତାଙ୍କ, ଆଉ ଏମିତି କଥା ସବୁବେଳେ କହୁଛନ୍ତି, ଏଇଟା ଆଣିକି ଦେଉନା ନା, ଏ ସତ୍ୟନାରାୟଣ, କାରଣ ଏସବୁ ମନୋଭାବ ରହିଲେ ସେ ଗୃହରେ ଶାନ୍ତି ରହିବ ନା, କଳହ ଲାଗିବ, କଳି ପଶିବ, ଆଉ ଲକ୍ଷ୍ମୀ ରହିବ ନା, ସ୍ୱାମୀ ସ୍ତ୍ରୀ ଭିତରେ ଯଦି କଳହ ହେଲା, ଯେତେ ଲକ୍ଷ୍ମୀ ଆଣନ୍ତୁ ସେ ଘରେ ଶାନ୍ତି ରହିବ ନା, ଯାହା ଭୋଜନ ପିଲା ଛୁଆ ବି ଠିକ୍ସେ ରହିବେ ନା, ଆଉ ସବୁ ସମୟରେ କଳହ ରହିଲା ମାନେ ଶାନ୍ତି ରହିବ ନା, ଆଉ ଲକ୍ଷ୍ମୀ ରହିବେ ନା, ଅର୍ଥ ରହିବେ ନା, ଯେତେ ଆଣନ୍ତୁ ରୋଜଗାର କରନ୍ତୁ ମୋତେ ଗୋଡ଼ିବ ନା, ଦ୍ୱେଷ ସ୍ୱାମୀ ସ୍ତ୍ରୀ ଭିତରେ ଦ୍ୱେଷ, ସ୍ତ୍ରୀ କେବେ ଦ୍ୱେଷ କରିବ ନା ସ୍ୱାମୀ, ଯେତେ ଖରାପ କଥା କହିଲେ ବି କେବେ ଦ୍ୱେଷ କରିବ, ଆଉ ଲୋଭମ ଅଘମ ମଦମ, ଲୋଭ କରିବ ନା। ସତ୍ୟନାରାୟଣ, ଏଇଠି ମୋର ଗୋଟେ କଥା ମନେ ପଡ଼ୁଛି, ମୁଁ ପୁଣି ଶାଣିକି ପଳେଇ ଗଲି, ସତ୍ୟନାରାୟଣ କଥା, ଆପଣ ଗାଁ ଗାଁରେ ରହୁଛନ୍ତି, ଦେଖନ୍ତୁ ସୁଦାମାର ପତ୍ନୀ କେତେ ଭୟ କରୁଥିଲେ ତାଙ୍କର ସ୍ୱାମୀଙ୍କୁ, ଆଉ କୌଣସି ଦ୍ୱେଷ ମନୋଭାବ ନଥିଲା ଯେ ଇଏ ମୋତେ କାହିଁକି ବିବାହ ହେଇଥିଲେ, ମୋତେ କଣ୍ଟେ ଖାଇବାକୁ ଆଣିକି ତ ଦେଇପାରୁନାହାନ୍ତି, କିମ୍ବା ମାଗିବା ପାଇଁ ବି ଯାଉନାହାନ୍ତି, କେବେ ଦ୍ୱେଷ ମନୋଭାବ ତାଙ୍କର ନା, ସତୀ ନାରୀ ତାଙ୍କର ସ୍ୱାମୀଙ୍କର ସେବା କରିବା ପାଇଁ କେବେ ତାଙ୍କ ମନ ଭିତରେ ଦ୍ୱେଷ ମନୋଭାବ ଆସେ। ମହାଭାରତରେ ମୁଁ ଆପଣଙ୍କୁ ଗୋଟିଏ ଉଦାହରଣ ଦେଉଛି, ମହାଭାରତରେ ଅଛନ୍ତି ଭଗବାନ ଚୈତନ୍ୟ ମହାପ୍ରଭୁ, ତାଙ୍କର ଉଦାହରଣ ଦେଇଛନ୍ତି ସତୀ ନାରୀର ଗୋଟେ ଉଦାହରଣ, ଜଣେ ସତୀ ନାରୀ ଥିଲେ କିନ୍ତୁ ତାଙ୍କର ସ୍ୱାମୀ ହେଉଛନ୍ତି କୁଷ୍ଠ ରୋଗୀ, ସ୍ୱାମୀ ବିବାହ ହେଇଥିଲେ, ବିବାହ ହେଲା ସମୟରେ ଠିକ୍ ଥିଲେ କିନ୍ତୁ ପରେ ତାଙ୍କୁ କୁଷ୍ଠ ରୋଗ ହେଇଗଲା, କିନ୍ତୁ କୁଷ୍ଠ ରୋଗ ହେଇଗଲା ପରେ କିନ୍ତୁ ଇଏ ଏତେ ସତୀ ନାରୀ ପ୍ରତିଦିନ ତାଙ୍କର ସେବା କରନ୍ତି, ଆଉ ମନରେ ତାଙ୍କର କୌଣସି ଅଲଗା କାମନା ନଥାଏ। ମୁଁ ଏଇଥିପାଇଁ କହୁଛି ଯେ କିଭଳି ସୁଦାମାର ପତ୍ନୀ ଜାଣିଲେ ସୁଦାମାର ମନୋଭାବକୁ, ଯେ ମୋ ସ୍ୱାମୀ ଭକ୍ତି ବିନା ଅଲଗା କାମନା କରନ୍ତି ନା। ଭାଗବତରେ ଏଇ ଶ୍ଳୋକ କହୁଛନ୍ତି, ଯିଏ ସ୍ୱାମୀଙ୍କୁ ଏଇଭଳି ଭାବରେ ସେବା କରେ, ଗୌରବରେ, ଆତ୍ମଶୌଚରେ, ବିଶ୍ରମରେ, ଇନ୍ଦ୍ରିୟ ସଂଯମ କରି, ସିଏ କ'ଣ କରେ ନା, ତେଜି ଅସମ ଅତୁସହାୟଚ, ସିଏ ସ୍ୱାମୀଙ୍କର ମନୋଭାବ ଉପରେ ଜାଣିଦିଏ। ସ୍ୱାମୀ କ'ଣ ଚାହୁଁଛନ୍ତି ସବୁବେଳେ ମନୋଭାବ ଜାଣିଦେବ। ସେ ଶିଷ୍ୟ ଯଦି ଗୁରୁଦେବଙ୍କର ସେବାକୁ ଏଇଭଳି ନିୟମ ହିସାବରେ କରେ, ସେ ବି ଜାଣିଦେବ ମୋର ଗୁରୁଦେବ କ'ଣ ଚାହୁଁଛନ୍ତି ମନୋଭାବଟା। ତେଣୁ ସୁଦାମାର ପତ୍ନୀ ଯେଭଳି ସୁଦାମାଙ୍କର ମନୋଭାବକୁ ଜାଣିଲେ, ସେଭଳି ସିଏ କୁଷ୍ଠ, ତାଙ୍କର ସ୍ୱାମୀ କୁଷ୍ଠ ରୋଗ ହୋଇଯାଇଛନ୍ତି, କିନ୍ତୁ ସିଏ ସତୀ ନାରୀ ତାଙ୍କର ମନୋଭାବକୁ ଜାଣିଦେଉଛନ୍ତି। କାହିଁକି ଇଏ ଦେଖୁଛନ୍ତି ସବୁଦିନ ସେବା କରୁଛନ୍ତି, କୁଷ୍ଠ ରୋଗ ହୋଇଗଲେ ତାଙ୍କର ସ୍ୱାମୀଙ୍କୁ ସେବା କରୁଛନ୍ତି, କିନ୍ତୁ ତାଙ୍କ ସ୍ୱାମୀ ସନ୍ତୁଷ୍ଟ ନାହାନ୍ତି। ଇଏ ଲକ୍ଷ୍ୟ କରୁଛନ୍ତି, ଇଏ ତ ମନୋଭାବ ଜାଣନ୍ତି ନା, ଇଏ ଲକ୍ଷ୍ୟ କରିକି ପଚାରେ, ଦିନେ ପଚାରିଲେ ସ୍ୱାମୀ ମୁଁ ତ ଯେତେ ମୋର ଶକ୍ତି ଆପଣଙ୍କ ଶରୀର ରୋଗ ହୋଇଯାଇଛି, କିନ୍ତୁ ମୁଁ ତ କେବେ ସେବାରେ ଅବହେଳା କରିନି, ମୋର କିଛି ତ୍ରୁଟି ଅଛି କି? ମୁଁ ତ ସବୁ ପ୍ରକାର ମୋର ମନ ଦେଇ, ମୋର ଧନ ଦେଇ ମୁଁ ସବୁ ପ୍ରକାର ସେବା କରୁଛି, କିନ୍ତୁ ଆପଣ ସନ୍ତୁଷ୍ଟ କାହିଁକି ନା? କିଏ ପଚାରୁଛନ୍ତି? ସତୀ ନାରୀଟି ପଚାରୁଛନ୍ତି ତାଙ୍କର ସ୍ୱାମୀ, ଯେଉଁ ସ୍ୱାମୀଙ୍କୁ କୁଷ୍ଠ ରୋଗ ହୋଇଯାଇଛନ୍ତି। ତେଣୁ ଇଏ ଥିଲେ ପଚାରିଛନ୍ତି, ସେତେବେଳେ ତାଙ୍କର ସ୍ୱାମୀ ସେ ଖୋଲିକି କହୁଛନ୍ତି, ଦେଖ ତୁମେ ତ ସତୀ ନାରୀ, ମୁଁ ତୁମ ନିକଟରେ ମୋର ଅସନ୍ତୋଷର କାରଣ କହୁଛି, ମୁଁ କାହିଁକି ସନ୍ତୁଷ୍ଟ ନାହିଁ, ଯେ ମୁଁ ଏଇଥିପାଇଁ ସନ୍ତୁଷ୍ଟ ନାହିଁ, କାରଣ ସେ ସ୍ୱାମୀ ସ୍ତ୍ରୀ ଯେଉଁଠି ରହୁଥିଲେ ସେ ପାଖରେ ଗୋଟିଏ ବେଶ୍ୟା ରହୁଛି। ଦେଖନ୍ତୁ କେତେ ବଡ଼ ଶିକ୍ଷା ଦେଇ, ଜଣେ ସତୀ ନାରୀ କେତେ ବଡ଼ ତ୍ୟାଗ କରିପାରେ, ଏଭଳି ନାରୀ ତ ବିରଳ। ତେଣୁ ସ୍ୱାମୀଙ୍କୁ କୁଷ୍ଠ ରୋଗ ହୋଇଯାଇଛି, ଯେତେବେଳେ ସ୍ୱାମୀଙ୍କୁ ପଚାରିଲେ ସ୍ୱାମୀ କହୁଛନ୍ତି ଯେ ମୋର ମନ ଏଇଥିପାଇଁ ଖୁସି ନାହିଁ, ମୋର ମନ ବର୍ତ୍ତମାନ ସେ ବେଶ୍ୟା ପ୍ରତି ଅଛି। ତେଣୁ ଇଏ ସତୀ ନାରୀ ଚିନ୍ତା କରୁଛି, ଆରେ ବେଶ୍ୟା ମାନେ ତ ବହୁତ ଧନ ନେବେ ନା, ମୋ ପାଖରେ କ'ଣ ଧନ ଅଛି? ଆଉ ମୋ ସ୍ୱାମୀ ଯଦି ମୋ ଉପରେ ସନ୍ତୁଷ୍ଟ ନାହାନ୍ତି, ସେ ବେଶ୍ୟା ପ୍ରତି ସନ୍ତୁଷ୍ଟ ଅଛନ୍ତି, ତାହେଲେ ମୁଁ ହେଉଛି ସତୀ ନାରୀ ନା, ତେଣୁ ସ୍ୱାମୀଙ୍କର କାମନାଟା ମୋତେ ପୂର୍ଣ୍ଣ କରିବାକୁ ପଡ଼ିବ। ସ୍ୱାମୀ କି କାମନା କରିଛନ୍ତି? ଖରାପ କାମନା କରିଛନ୍ତି କି ନା? ଗୋଟିଏ ସତୀ ନାରୀର ଶକ୍ତି ଦେଖନ୍ତୁ କେତେ, ସ୍ୱାମୀ କେତେ ବଡ଼ ଗୋଟେ ମାନେ ଯାହାକୁ କହନ୍ତି ଗହିତ ଅପରାଧ କରୁଛନ୍ତି, ନିଜର ସ୍ତ୍ରୀ ଶକ୍ତି ତାଙ୍କ ପ୍ରତି ଆକର୍ଷିତ ନହେଇ ଗୋଟେ ବେଶ୍ୟା ପ୍ରତି ଆକର୍ଷିତ ହେଉଛନ୍ତି, କେତେ ବଡ଼ ଖରାପ ପାପଧାରା ତାଙ୍କର ମନକୁ ଆସିଛି। କିନ୍ତୁ ନାରୀ ସତୀ ନାରୀ ବର୍ତ୍ତମାନ ଦେଖନ୍ତୁ ତାଙ୍କର ସ୍ୱାମୀଙ୍କର ମନୋଭାବକୁ ପରିବର୍ତ୍ତନ କରିଦେବେ, କେବଳ ସ୍ୱାମୀଙ୍କର ମନୋଭାବକୁ ପରିବର୍ତ୍ତନ କରିବେନି, ଗୋଟେ ବେଶ୍ୟାର ମନୋଭାବକୁ ପରିବର୍ତ୍ତନ କରିବେ। ଗୋଟେ ସତୀ ନାରୀର ଏତେ ଶକ୍ତି, ତେଣୁ ଇଏ ଯେତେବେଳେ ଖରାପ ମନୋଭାବ ପୋଷଣ କରିଛନ୍ତି, ବେଶ୍ୟା ପାଖରେ ରହିବା ପାଇଁ ଚାହିଁଛନ୍ତି, ଇଏ କ'ଣ କଲେ? ୟାଙ୍କର ମନୋଭାବ ଦେଖନ୍ତୁ, ସ୍ୱାମୀ ସ୍ତ୍ରୀ ସେ କରିଥିଲା, ଆଜିକାଲି ନାରୀ ହେଇଥିଲେ ସେ କ'ଣ କହିଥାନ୍ତା? ଆ ତୁ ତ ସ୍ୱାମୀ ହେଇଛୁ, ତୁ ମୋତେ ମୋ ଉପରେ ତୁ ମୁଁ ମୋର ଯାଉଛି ମୋ ବାପ ଘରକୁ ତୋରେଟର କହିଥାନ୍ତା କି ନା? ନିଶ୍ଚିତ କହିଥାନ୍ତା। କିନ୍ତୁ ସିଏ ସତୀ ନାରୀ ସ୍ୱାମୀଙ୍କୁ କେତେ ଭଲ ପାଉଛନ୍ତି, ସ୍ୱାମୀ ଖରାପ କାମନା କରିଛନ୍ତି, କିନ୍ତୁ ତାର ମନର ଭାବ କେମିତି ଦେଖନ୍ତୁ, କେତେ ଶୁଦ୍ଧ ନା, ସ୍ୱାମୀ ଯଦି ମୋ ଉପରେ ସନ୍ତୁଷ୍ଟ ନାହାନ୍ତି, ଯଦି ବେଶ୍ୟା ପ୍ରତି ସନ୍ତୁଷ୍ଟ ଅଛନ୍ତି, ଠିକ୍ ଅଛି, ମୋର କାମ ହେଲା ମୋ ସ୍ୱାମୀଙ୍କୁ ମୁଁ ସନ୍ତୁଷ୍ଟ ରଖେ। ତେଣୁ କ'ଣ କରିଛନ୍ତି ନା, ପାଖରେ ତ ପଇସା ନାହିଁ, ବେଶ୍ୟାର ଚାକରଗିରି କାମ କରୁଛନ୍ତି, ତ ପ୍ରତିଦିନ ଯାଆନ୍ତି ବେଶ୍ୟାର ଘରେ ଝାଡ଼ୁ ଦିଅନ୍ତି, ବେଶ୍ୟାର ଯେଉଁ ବାରଣ୍ଡା ଅଛି ତାକୁ ଲିପନ୍ତି, ବେଶ୍ୟାର ବେଶ୍ୟା ଖାଇପିଇ ସାରିଲା ପରେ, ରୋଷେଇ କରିସାରିଲା ପରେ ତାର ବାସନକୁ ମାଜନ୍ତି। କିନ୍ତୁ କିଛି ଦିନ ସେବା କଲା ପରେ, ସତୀ ନାରୀ ନା, ଭଗବାନ ସମସ୍ତଙ୍କ ଅନ୍ତର ଅଛନ୍ତି କି ନାହିଁ? ଭଗବାନ ସେ ଆଜି ନୀଚ ବୃତ୍ତି କଲେ ବି ସେ ନାରୀଟି, ତା ଅନ୍ତରରେ ଭଗବାନ ଅଛନ୍ତି କି ନାହିଁ? ବେଶ୍ୟାର ଅନ୍ତରରେ ଭଗବାନ ଏମିତି ତାର ହୃଦୟରେ ବସିଛନ୍ତି, ଭଗବାନ ଏଇ ପଚାରୁଛନ୍ତି ବେଶ୍ୟା ଯେ ମା, ତୁମେ ତ ଗୋଟେ ସତୀ ନାରୀ ଭଳି ଜଣାପଡ଼ୁଛ, ମୋର ଘରକୁ କେହି ଆସନ୍ତି ନା, ମୋତେ ତ କେହି ଚାହାନ୍ତି ବି ନା, ମୋତେ ଦେଖିଲେ ଲୋକ ସ୍ନାନ କରନ୍ତି, ତୁମେ କାହିଁକି ଆସିକି ମୋର ସେବା କରୁଛ? ବହୁତ ଦିନ ସେବା କଲା ପରେ କିଏ ପଚାରିଲେ? ବେଶ୍ୟାଟି ପଚାରିଲେ। ଯେତେବେଳେ ବେଶ୍ୟାଟି ପଚାରିଲେ, ଇଏ ପତ୍ନୀ କହୁଛନ୍ତି, ଆଜ୍ଞା ମୋର ଗୋଟେ ପ୍ରାର୍ଥନା, ମୋର ତ ଧନ ନାହିଁ, ଆଉ ମୁଁ ତ ଶୁଣିଛି ବିଟବା ମାନେ ବେଶ୍ୟା ମାନେ କେବଳ ଧନ ନେଇକି ହିଁ ପରପୁରୁଷ କୁ ଉପଭୋଗ କରନ୍ତି, ଆଉ ମୋ ସ୍ୱାମୀ ମୋ ଉପରେ ସନ୍ତୁଷ୍ଟ ନାହାନ୍ତି, ଆଉ ମୋ ସ୍ୱାମୀ ଗୋଟେ ରୋଗୀ ଲୋକ, ଆଉ ସେ ଚାହୁଁଛନ୍ତି ସେ ମୋ ଉପରେ ସନ୍ତୁଷ୍ଟ ନାହିଁ ତୁମ ସହିତ ରହିବା ପାଇଁ, ଆଉ ମୋତେ ଧନ ନାହିଁ, ସେଥିପାଇଁ ମୁଁ ତୁମର ସେବା କରୁଛି ମୋର ସ୍ୱାମୀଙ୍କୁ ସୁଖ ଦେବା ପାଇଁ। ଇଏ ବେଶିଆ ହେଲେ ବି ଏହାର ଅନ୍ତର ଖୁବ୍ ପରିବର୍ତ୍ତନ ହେଇଗଲା। ଦେଖ ଇଏ କେତେ ସତୀ ନାରୀ, ୟାର ସ୍ୱାମୀ ଯିଏ ହେଉଛି ଗୋଟେ ଅଯୋଗ୍ୟ ଲୋକ କୁଷ୍ଠ ରୋଗୀ, ତାକୁ ସୁଖ ଦେବା ପାଇଁ ଇଏ ମୋର ଚାକରାଣୀ ହେଉଛି। ତାର ଅନ୍ତରରେ ଭଗବାନ ଏମିତି ପ୍ରେରଣା ଦେଲେ, କହିଲେ ଠିକ୍ ଅଛି ତୁମେ ଯାଅ କାଲି ତୁମର ସ୍ୱାମୀଙ୍କୁ ଧରିକି ଆସିବ, ତୁମେ ଆଉ ତୁମ ସ୍ୱାମୀଙ୍କୁ ଖାଇବାକୁ ଦେବ ନା, ମୁଁ ତୁମ ସ୍ୱାମୀଙ୍କ ପାଇଁ ସବୁ ରୋଷେଇ କରିକି ରଖିବି। ଆଉ ବେଶ୍ୟାମାନେ ଏଇ ଜୀବନରେ ବହୁତ ସୁନ୍ଦର ସୁନ୍ଦର ଶିକ୍ଷା ଦେଇଛନ୍ତି। ଆପଣ ଭାଗବତରେ ଶୁଣିଥିଲେ ଗତକାଲି ନା ପିଙ୍ଗଳା ବେଶ୍ୟା କଥା, ବେଶ୍ୟାମାନେ ବହୁତ ସୁନ୍ଦର ସୁନ୍ଦର ଶିକ୍ଷା, ବହୁତ ଜୀବନର ଲୋକମାନେ ସାଧୁ ହେଇଛନ୍ତି ବେଶ୍ୟାଙ୍କ ନିକଟରୁ ଶିକ୍ଷା ପାଇଛି। ତେଣୁ ଦେଖନ୍ତୁ ବର୍ତ୍ତମାନ ସତୀ ନାରୀକୁ ଭଗବାନ କିଭଳି ରକ୍ଷା କରୁଛନ୍ତି, ଆଉ ବେଶ୍ୟାର ଜୀବନ କେମିତି ପରିବର୍ତ୍ତନ କରୁଛନ୍ତି, ଆଉ ଏଇ ଯେଉଁ ସ୍ୱାମୀର ଜୀବନକୁ କେମିତି ପରିବର୍ତ୍ତନ କରୁଛନ୍ତି। ତେଣୁ ଇଏ ସ୍ୱାମୀଙ୍କୁ ଆଉ ରୋଷେଇ କରି ଖାଇବାକୁ ଦେଇନାହାନ୍ତି, ସକାଳେ ଯାଏ ସ୍ୱାମୀ ଖାଇଥିଲେ, ତେଣୁ ବିକାଳ ବେଳା ଚାରିଟା ବେଳକୁ ଇଏ ତା ରୋଷେଇବାସ କରିକି ସବୁ ରଖିଛି। କିଏ ବେଶ୍ୟା? ଆଉ ଇଏ ସତୀ ନାରୀ ତ, ମୋ ସ୍ୱାମୀଙ୍କର ଆନନ୍ଦ ଦରକାର, ତେଣୁ ସ୍ୱାମୀକୁ ଗୋଟେ ବୋଝରେ ମୁଡ଼େଇ ଝୁଡ଼ି କୁହନ୍ତି ନା ଆପଣଙ୍କ ଆଡ଼େ, ଝୁଡ଼ିରେ ବସି ଚାଲିପାରୁନି, ତାକୁ ମୁଣ୍ଡରେ ବୋହିକି ଧରିକି ଆସିକି ବେଶ୍ୟା ପାଖରେ ପହଞ୍ଚିଲି। କେତେ ସତୀ ନାରୀ, ଯିଏ ସ୍ୱାମୀଙ୍କର ସୁଖ ଏଭଳି ଦେଖୁଛି, ଭଗବାନ ତାର ସମ୍ମାନ ରଖିବେନି, ତେଣୁ ବେଶ୍ୟା ମୁଣ୍ଡରେ କେମିତି ବୁଦ୍ଧି ପଶିଛି ଦେଖନ୍ତୁ। ସିଏ କ'ଣ କରିଛି ନା, ରୋଷେଇ କରିଛି, କ'ଣ ରୋଷେଇ କରିଛି, ଅର୍ଣ୍ଣ ଭାତ ଯାହାକୁ କୁହନ୍ତି, ଅର୍ଣ୍ଣ ଡାଲି ଆଉ ସବ୍ଜି କରିଛି, ତରକାରୀ ବ୍ୟଞ୍ଜନ, ଯେଉଁ ବ୍ୟଞ୍ଜନ ଗୋଟିଏ ବ୍ୟଞ୍ଜନ କରିଛି, ଗୋଟିଏ ରୋଷେଇ ତରକାରୀ ଗୋଟିଏ ସବ୍ଜି କରିଛି, କିନ୍ତୁ ବାଢ଼ିକି ଯେତେବେଳେ ରଖିଲା କାହା ପାଖରେ, ସ୍ୱାମୀ ପାଖରେ, ବେଶ୍ୟାର ଏ ଯେଉଁ ସତୀନାରୀର ସ୍ୱାମୀ ପାଖରେ, ଗୋଟିଏ ସବ୍ଜିକୁ ଭିନ୍ନ ଭିନ୍ନ ପାତ୍ରରେ ରଖିଛି, ରୂପା ପାତ୍ର ଆଣିଛି, ମାଟି ପାତ୍ର ଆଣିଛି, କଂସା ପାତ୍ର ଆଣିଛି, ସିଲଭର ପାତ୍ର ଆଣିଛି, ଷ୍ଟିଲ୍ ପାତ୍ର ଆଣିଛି, ରଖିଛି, କିନ୍ତୁ ତରକାରୀ ସବ୍ଜିଟା ହେଉଛି ଗୋଟିଏ, ବ୍ୟଞ୍ଜନଟା ଗୋଟିଏ, ଭିନ୍ନ ଭିନ୍ନ, ତେଣୁ ରଖିଲା। ଏ ବସିକି ଯେତେବେଳେ ତ ସତୀ ନାରୀ ସ୍ୱାମୀଙ୍କୁ ବସେଇଲା, ମୁହଁ ଧୋଇଦେଲା, କହିଲେ ଇଏ ତୁମେ ଯାହାକୁ ଉପଭୋଗ କରିବା ପାଇଁ ଚାହୁଁଛ, ଇଏ ସେ ନାରୀ, ସିଏ ତୁମ ପାଇଁ ରୋଷେଇ କରୁଛନ୍ତି, ତୁମେ ଖାଅ। ଦେଖନ୍ତୁ ଜଣେ ବେଶ୍ୟାର ହସ୍ତର ଭୋଜନ କେହି କରନ୍ତି, ଯିଏ ଭୋଜନ କରନ୍ତି ତାଙ୍କ ଚେତନାଟା ଖରାପ ହେଇଯାଏ କି ନାହିଁ, ତାଙ୍କର ମନୋଭାବଟା ଖରାପ ହେଇଯାଏ, କିନ୍ତୁ ଇଏ ବେଶ୍ୟାର ଭୋଜନ କରିବେ, ବେଶ୍ୟାର ଅର୍ଣ୍ଣକୁ ଭୋଜନ କରିବେ, ତାଙ୍କର ମନୋଭାବ ପରିବର୍ତ୍ତନ ହେଇଯିବ, ଆଉ ବେଶ୍ୟା ତାଙ୍କୁ ଶିକ୍ଷା ଦେବେ। ସତୀ ନାରୀ ଭଗବାନ ପ୍ରାର୍ଥନା କରି ତାର ସମ୍ମାନଟା ଭଗବାନ ରଖିବେନି, ତେଣୁ ଯେତେବେଳେ ଇଏ ଭୋଜନ କଲା, କିଏ କୁଷ୍ଠ ରୋଗୀ ଯେତେବେଳେ ଭୋଜନ କରୁଛି, ସେ ଦେଖୁଛି ଅର୍ଣ୍ଣଟା ଖାଇସାରୁଛି, ଡାଲିଟା ଖାଇଦେଉଛି, ଏ ବାଟରୁ ତରକାରୀ ଆଣିକି ଖାଉଛି, ସେ ବାଟରୁ ତରକାରୀ ଆଣିକି ଖାଉଛି, ଯେତେ ବାଟିରୁ ତରକାରୀ ଆଣିକି ଖାଉଛି, ଦେଖୁଛି ତ କ'ଣ ସବୁ ତ ଗୋଟେ ତରକାରୀ। ସେତେବେଳେ ପଚାରୁଛି, ଏ ତୁମେ ମୋତେ କ'ଣ ଠକିବା ପାଇଁ ଏସବୁ ବ୍ୟବସ୍ଥା କରୁଛ ନା କ'ଣ, ଆଉ ତୁମେ ତ ବେଶିଆ ଲୋକ, ତୁମର ତୁମ ବୃତ୍ତି ସେୟା, ତୁମେ ଠକଉଛ ଆଉ ନା କ'ଣ ହେଲା, ନା ଏମିତି କାହିଁ କହୁଛ, ନା ଇଏ ତ ସବ୍ଜି ଗୋଟିଏ ସବ୍ଜି ଅଛି, ଏତେ ଏତେ ବାଟିରେ କ'ଣ ରଖିଛ, ସବ୍ଜିଟା ଗୋଟେ ପ୍ରକାର, ବ୍ୟଞ୍ଜନଟା ଗୋଟେ ପ୍ରକାର, ଆଉ ଏତେ ଷ୍ଟିଲ୍ ବାଟିରେ, ମାଟି ପାତ୍ରରେ, ଆଉ ସିଲଭର ପାତ୍ରରେ, କଂସା ପାତ୍ରରେ ରଖିବା କ'ଣ ଦରକାର। ବେଶ୍ୟାଟା ଶିକ୍ଷା ଦେଲେ, ଦେଖନ୍ତୁ କହିଲେ ତୁମେ ଯେଉଁ ତୁମ ପତ୍ନୀ ଯିଏ ସତୀ ନାରୀ, ମୁଁ ତାର ଦାସୀ ଭଳି, ସେ କେତେ ସତୀ ନାରୀ, ତୁମ ପାଇଁ ଆସିକି ମୋର ଦାସୀଗିରି କରୁଥିଲା, ତାର କେଉଁ ଗୁଣକୁ ମୁଁ ସରିହେବି, ତୁମେ ତା ଉପରେ ସନ୍ତୁଷ୍ଟ ନା, ତୁମେ ଯେଉଁ ଭୋଗ କରିବା ପାଇଁ ଚାହୁଁଛ, ଏ ଶରୀରରେ କ'ଣ ଅଛି, କଫ ବାତ ପିତ ମଳ ମୂତ୍ରଟା ରହିଛି ନା ଶରୀରରେ, ଯେଉଁ ଶରୀରଟା ସୁନ୍ଦର ଦେଖାଯାଉଛି, ମୋ ଶରୀର ହଉ ଆପଣଙ୍କ ଶରୀର ହଉ ଯାହା ଶରୀର ଅଛି, ଏ ସୁନ୍ଦରଟା କ'ଣ, ଏଇଟା ସୁନ୍ଦରଟା ହଉ, ଆପଣଙ୍କୁ ପାଞ୍ଚ ଦଶଟା ଝାଡ଼ା ହେଇଗଲା ପରେ, ଡାଇରିଆ ହେଇଗଲା ପରେ ଶରୀର ସୁନ୍ଦର ରହୁଛି, ସୁନ୍ଦରଟା କେଉଁଟା କରିଥିଲା, ସୁନ୍ଦରଟା ମଳମୂତ୍ରଟା ରହିଛି ଗୋଟେ ସୁନ୍ଦର ନା, ଆଉ ଶରୀର କ'ଣଟା ସୁନ୍ଦର ଅଛି, ଆପଣଙ୍କୁ ଝାଡ଼ା ହେଇଯିବ, ଦୁଇ ଚାରିଟା ଡାଇରିଆ ହେଇଯିବ, ଦେଖିବ ସେଇ ଲୋକର ହାଡ଼ ଦେଖା ହବ, ତାର ସୁନ୍ଦରଟା କ'ଣ, ସୁନ୍ଦରଟା କଫ ବାତ ପିତ ମଳମୂତ୍ର ଏଇ ଧାତୁ ଗୁଡ଼ାକ ପଶିବ, ଏଇଟା ସୁନ୍ଦର ଦେଖାଉଛି ନା, ବେଶିଆ ଶିକ୍ଷା ଦେଉଛି, କିଏ ହଉ ତା ଶରୀର ଭିତରେ ଯାହାଟା ଅଛି, ମୋ ଶରୀର ଭିତରେ ସେଇ କଫ ବାତ ପିତ ସେଇ ସୁନ୍ଦର ରହିବ, ସେ ଜିନିଷଟା ପଶିଛି ନା। ଯେମିତି ଗୋଟିଏ ପାତ୍ରରେ ଭିନ୍ନ ଭିନ୍ନ ପାତ୍ରରେ ମୁଁ ସବ୍ଜି ସମାନ ସବ୍ଜିକି ଦେଇଛି, ଏଇ ଶରୀରଟା ସମସ୍ତଙ୍କର ସମାନ, ଶରୀରଟା ସମାନ, ନାରୀ ଶରୀର ନା, ତାର ରୂପଟାକୁ ତୁମେ ବାହାରେ ଦେଖୁଛ, ସବ୍ଜିଟାକୁ ଦେଖୁଛ, ଏ ପାତ୍ରଟାକୁ ଦେଖୁଛ, କିନ୍ତୁ ସବ୍ଜିକି ଦେଖୁନ। ସବ୍ଜିଟା ଭିତରେ ରହିଛି ବା ସେଇ କଫ ବାତ ପିତ, ଏ ପାତ୍ରଟା ଭିନ୍ନ, ଏ ତୁମ ସ୍ତ୍ରୀ ଟିକେ କରି ମୋ ସ୍ତ୍ରୀ ଟିକେ ମୁଁ ଟିକେ ଇଏ ଆଉ ତାଠୁ ଟିକେ ଅଧିକା କରି ସେଥିପାଇଁ ମୋ ଆଡ଼କୁ ଆକୃଷ୍ଟ ହେଉଛ, କିନ୍ତୁ ତୁମେ ଗୁଣକୁ ଦେଖୁଛ। ବେଶିଆ ଶିକ୍ଷା ଦେଲା, ବେଶିଆ ଶିକ୍ଷା ଦେଲା, ଏତେ ପାଗଳ ହେଇଗଲା କୁଷ୍ଠ ରୋଗୀ, ଏ ତ ପାଗଳ ହେଇଗଲା, ଚିନ୍ତା କଲା ଏବେ ସତ କଥା, ମୁଁ ଏତେ ବଡ଼ ଦଣ୍ଡ ପାଉଛି, ମୋ ଶରୀର ଖରାପ, କିନ୍ତୁ ମୋ ନା ମୋର ସ୍ତ୍ରୀ କେତେ ସତୀ, ସିଏ ମୋତେ ସୁଖ ଦେବା ପାଇଁ ସେ କ'ଣ କରୁଛି, ଆସି ବେଶିଆରେ ଚାକିରି କରି କାମ କରୁଛି, ବାସନ ମାଜୁଛି। ଭଗବାନ ତାକୁ ଏମିତି ଶିକ୍ଷା ଦେଲେ ବେଶିଆ ଦ୍ୱାରା ତାର ମନ ପରିବର୍ତ୍ତନ ହେଲା, ସେ ସ୍ୱାମୀର ଏ ସ୍ତ୍ରୀର କଥାକୁ ବୁଝିପାରିଲା, ସେ ସବୁବେଳେ ଭଗବାନଙ୍କର ଭଗବାନ ଭଜନ କଲା ଭକ୍ତରେ। ଗୋଟେ ବେଶିଆ ନିକଟ ଏଠି ମୋର କହିବାର ତାତ୍ପର୍ଯ୍ୟ, ଯଦି ଗୋଟେ ସତୀ ନାରୀ, ଏ କଥାଟା ମୁଁ କେଉଁଠୁ ଆଣିଲି ନା ଏଇ ପ୍ରସଙ୍ଗରୁ ଆଣିଥିଲି, ସତୀ ନାରୀ କିଭଳି ସ୍ୱାମୀର ମନୋଭାବକୁ ବୁଝିପାରେ, ତ ଏପରିକି ଗୋଟେ ବେଶିଆର ସେବା କରୁଛି ସ୍ୱାମୀଙ୍କୁ ଖୁସି ଦେଖିବା, ଭଗବାନ ତାର ସମ୍ମାନଟା ରଖିବା ପାଇଁ। ତେଣୁ ସୁଦାମାର ପତ୍ନୀ ସେଇଭଳି, ସୁଦାମାର ପତ୍ନୀ ଏଭଳି ସ୍ୱାମୀଙ୍କର ସେବା କରୁଥିଲେ, ଆଜି ତାଙ୍କର ମନୋଭାବଟା ବୁଝିପାରୁଛ, ମନୋଭାବ ବୁଝିପାରିଲେ ଯେ ମୋ ସ୍ୱାମୀ ଭକ୍ତି ବିନା କିଛି ଚାହାନ୍ତି ନା, ମୁଁ ଆଜି ସ୍ୱାମୀଙ୍କୁ ଧନ ମାଗିବି ମାନେ ସ୍ୱାମୀ ନିଶ୍ଚିତ ମନ ଦୁଃଖ କରିବେ, ସେଥିପାଇଁ ଭୟରେ ଥରୁଛନ୍ତି, ବର୍ତ୍ତମାନ ସ୍ୱାମୀଙ୍କୁ ମାଗୁଛନ୍ତି, ସ୍ୱାମୀଙ୍କୁ ପ୍ରାର୍ଥନା କରୁଛନ୍ତି। ଆପଣ ଦେଖନ୍ତୁ ଗୋଟେ ସତୀ ନାରୀ, ସୁଦାମା ଆଉ ସୁଦାମାଙ୍କର ପତ୍ନୀ, ଦୁଇ ଜଣଙ୍କ ଭିତରେ କିଏ ବୁଦ୍ଧିମାନ ହେଇଥିବେ, ପତ୍ନୀ ବୁଦ୍ଧିମାନ ନିଶ୍ଚିତ ଆପଣ ଶୁଣିବେ, କାରଣ ସୁଦାମା ତ ନିଷ୍କାମ ଭକ୍ତ, ସିଏ କେବେ ଚାହୁଁନାହାନ୍ତି ଭଗବାନଙ୍କୁ କିଛି ମାଗିବା ପାଇଁ ବା ଭଗବାନଙ୍କ ନିକଟକୁ ଯିବା ପାଇଁ। ଜଣେ ଭକ୍ତ ସିଏ କାହିଁକି ଭଗବାନଙ୍କୁ ମାଗିବ ଯେ ଭଗବାନ ମୋତେ ଟଙ୍କା ଦିଅନ୍ତୁ, ମୋତେ ପୁଅ ଦିଅନ୍ତୁ, ଜଗନ୍ନାଥ ଏଠି ଅଛନ୍ତି, ଜଗନ୍ନାଥ କ'ଣ ଜାଣନ୍ତି ନା ଆପଣଙ୍କର କେତେ ଟଙ୍କା ଦରକାର, ଆପଣଙ୍କର କେତେ ପୁଅ ଦରକାର, ଆପଣଙ୍କର କେତେ ଝିଅ ଦରକାର, ସେ ଭଗବାନ କେମିତି ହେଲେ, ଆରେ ଭଗବାନ ମାନେ ଆମ ଅନ୍ତରରେ ଅଛନ୍ତି ନା, ତାଙ୍କୁ ମାଗିବା କ'ଣ ଦରକାର, ସିଏ କ'ଣ ଜାଣନ୍ତି ନା, ସିଏ ନ ଜାଣିଛନ୍ତି ଭଗବାନ କେମିତି ହେଲେ, ସିଏ ତ ଅଜ୍ଞ ନୁହନ୍ତି ନା, ଅଜ୍ଞ ଆମେ, ସିଏ ବିଜ୍ଞ, ଭକ୍ତ କାହିଁକି ମାଗିବାକୁ ଯିବ, ଭକ୍ତ ଭକ୍ତି ଛଡ଼ା ଆଉ କିଛି ମାଗେ, ପ୍ରଭୁ ସିଏ ତ ଅନ୍ତର୍ଯ୍ୟାମୀ, ସେ ସବୁ ଜାଣନ୍ତି, ମୁଁ କାହିଁକି ମାଗିବାକୁ ଯିବି, ତେଣୁ ସୁଦାମା ଟୋଟାଲ ମାଗିବା ପାଇଁ ଚାହାନ୍ତି ନା, କିନ୍ତୁ ତାଙ୍କ ପତ୍ନୀ ଏତେ ବୁଦ୍ଧିମାନ। ବର୍ତ୍ତମାନ ତିନୋଟି ଶ୍ଳୋକରେ ଯୁକ୍ତର୍କ ଚାଲିବ, କାହା ଭିତରେ, ସୁଦାମାଙ୍କର ପତ୍ନୀ ଆଉ ସୁଦାମାଙ୍କ ଭିତରେ, ଇଏ ସବୁ କାଟିବେ, କିନ୍ତୁ ସୁଦାମାଙ୍କର ପତ୍ନୀ ଗୋଟିଏ ଗୋଟିଏ ପରେ ଯୁକ୍ତି କରିବେ, ଏବଂ ଶେଷରେ ସୁଦାମାଙ୍କର ପତ୍ନୀ ଜୟ ହେଇଯିବେ, ସୁଦାମା ପରାସ୍ତ ହେଇଯିବେ, ବାଧ୍ୟ ହେଇକି ଯିବେ ଆଉ, କିନ୍ତୁ ଧନ ମାଗିବା ପାଇଁ ଯିବେନି। ସୁଦାମାଙ୍କର ସ୍ତ୍ରୀ ସୁଦାମାଙ୍କୁ କେଉଁଥିପାଇଁ ପଠାଉଛନ୍ତି ନା, ଭର୍ତ୍ତୃ ଭୋଗ୍ୟ ଅସାମର୍ଥ୍ୟା, ସ୍ୱାମୀଙ୍କର ମୁଁ ସେବା ଠିକ୍ସେ କରିପାରୁନି, ତେଣୁ ମୋ ସ୍ୱାମୀ ଯାଇ ତାଙ୍କ ଶଙ୍ଖାଙ୍କ ନିକଟରୁ କିଛି ଧନ ନେଇକି ଆସ ଆଣନ୍ତି, ସେଇ ଧନରେ ମୋ ସ୍ୱାମୀଙ୍କର ମୁଁ ସେବା କରିପାରେ, ଏଇ ଉଦ୍ଦେଶ୍ୟରେ ସେ ପଠାଉଛନ୍ତି। କିନ୍ତୁ ସୁଦାମା କ'ଣ ଯାଇଛି ଧନ ମାଗିବା ପାଇଁ ନା, ସୁଦାମା ବି ଧନ ମାଗିବା ପାଇଁ ଯାଇନା। ଆପଣ ବର୍ତ୍ତମାନ ଶୁଣିବେ, ବର୍ତ୍ତମାନ ସୁଦାମାଙ୍କର ପତ୍ନୀ ସୁଦାମାଙ୍କ ସମ୍ମୁଖକୁ ଗଲେ, ଆଗେ ପ୍ରଣାମ କଲେ, ପ୍ରଣାମ କରିକି ଅବସର ନେଇଛନ୍ତି, ଭୟରେ ଥରୁଛନ୍ତି, ଥରି କ'ଣ କହୁଛନ୍ତି, ନନୁ ବ୍ରହ୍ମନ୍ ଭଗବତ ସଖା ସାକ୍ଷାତ ଶ୍ରିୟପତି ବ୍ରହ୍ମନଶ୍ଚ ଶରଣଶ୍ଚ ଭଗବାନ ସତ୍ୱତ ଶ୍ରବ। ଏଠି ସୁଦାମା ଆଉ ତାଙ୍କ ପତ୍ନୀ ଭିତରେ ଯୁକ୍ତିତର୍କ ଚାଲିଛି, ନନୁ ବ୍ରହ୍ମନ୍ ଆଗେ କହୁଛନ୍ତି, ହେ ବ୍ରହ୍ମନ୍, ସ୍ୱାମୀଙ୍କୁ ସମ୍ବୋଧନ କରୁଛନ୍ତି, ଆପଣ ତ ବେଦବିତ୍, ଆପଣ ସର୍ବଜ୍ଞ, ଏଠି ବ୍ରହ୍ମନ୍ ଅର୍ଥ ସର୍ବଜ୍ଞ, ଆପଣ ବେଦ ସ୍ୱରୂପ, ଆପଣ ସବୁକିଛି ଜାଣନ୍ତି, ମୁଁ ଆପଣଙ୍କୁ ଆଉ କ'ଣ କହିବି, ମୁଁ ଅନ୍ତରରେ ଯେଉଁ କାମନା କରିଛି ତୁମେ ନିଶ୍ଚିତ ଜାଣିଥିବ। ଆଗେ ଭୟରେ ପ୍ରଣାମ କରିକି କହୁଛନ୍ତି, ଆଗେ କହୁଛନ୍ତି, ଭଗବତ ସଖା ସାକ୍ଷାତ ଶ୍ରୀପତି, ଆପଣ ହେଉଛନ୍ତି ଭଗବାନଙ୍କର ସଖା, କିଏ କହୁଛନ୍ତି, ପତ୍ନୀ କହୁଛନ୍ତି, ଆଗେ କହୁଛନ୍ତି ଯେ ଆପଣଙ୍କର କାହାର ସଖା, ଭଗବାନଙ୍କର ଆପଣ ସଖା, ଆଉ ସେ ଭଗବାନ କିଏ, ତ ସାକ୍ଷାତ ଶ୍ରୀପତି, ସିଏ ବର୍ତ୍ତମାନ ସାକ୍ଷାତ ଦ୍ୱାରକାରେ ଅଛନ୍ତି ଲକ୍ଷ୍ମୀଙ୍କର ପ୍ରତି, ତେଣୁ ରୁକ୍ମିଣୀ ଆଦି ଲକ୍ଷ୍ମୀଙ୍କ ସହିତ ସାକ୍ଷାତ ଦ୍ୱାରକାରେ ବର୍ତ୍ତମାନ ରହୁଛନ୍ତି, ତାଙ୍କର ଉଦ୍ଦେଶ୍ୟ ତୁମେ ଦ୍ୱାରକାକୁ ଯାଅ, ଏଇ କଥାଟାକୁ କହିବେ ତ? ଏଇ କଥାଟା କହିବା ପୂର୍ବରୁ ସୁଦାମା ବୁଝିସାରିଲେ, ସୁଦାମୀ ମନ ଭାବ ବୁଝି ଦେଉଛନ୍ତି ଇଏ ମୋତେ କାହିଁକି ଏ କଥା ଆଜି କହୁଛି। କିନ୍ତୁ ବର୍ତ୍ତମାନ ତାଙ୍କ ଭିତରେ ଯୁକ୍ତି ଚାଲିବ, ସୁଦାମା କହୁଛନ୍ତି ମୁଁ ତ ଭଗବାନଙ୍କର ସଖା ନୁହେଁ, କାହିଁକି ନା ଭଗବାନଙ୍କର ସଖା କେମିତି ହୁଏ, ବନ୍ଧୁ କେମିତି ହୁଏ, ସମାଜ କନ୍ଧ ହେଲେ ତ ବନ୍ଧୁ ହବ ନା, ଭଗବାନ ତ ଶ୍ରୀପତି ଲକ୍ଷ୍ମୀଙ୍କର ପ୍ରତି, ମୁଁ ତ ହେଉଛି ଶ୍ରୀହୀନ, ମୋତେ ମୁଁ କେମିତି ଭଗବାନଙ୍କର ସଖା ହେବି। ପତ୍ନୀ ଯାହା କହୁଛନ୍ତି ସୁଦାମା ତାକୁ କାଟୁଛନ୍ତି, କିନ୍ତୁ ପତିଙ୍କର ଯୁକ୍ତିକୁ ପତ୍ନୀ ପୁଣି କାଟିଦେଇକି ପୁଣି ଗୋଟେ ନୂଆ ଯୁକ୍ତି ଦେଉଛନ୍ତି। ଏଠି କହୁଛନ୍ତି ନନୁ ତାଦୃଶେନ ସହ ଅଧମସ୍ୟ ମମ ସଖା କୁତ ଇତି, ମୁଁ ଗୋଟେ ଅଧମ ଲୋକ, ସିଏ ହେଉଛନ୍ତି ଶ୍ରୀପତି ଦ୍ୱାରକାପତି, ତାଙ୍କ ସହିତ ମୋର କେମିତି ସଖା ହବ, ମୁଁ ତାଙ୍କର ସଖା ନୁହେଁ। କିଏ କହୁଛନ୍ତି? ସୁଦାମା। ଇଏ ଯେତେବେଳେ କହିଲେ ତୁମେ ସଖା ନୁହ, ସେତେବେଳେ ସୁଦାମାଙ୍କର ପତ୍ନୀ କହୁଛନ୍ତି ତୁମେ ଭଗବାନଙ୍କର ସଖା ନ ହେଲେ ବି ଭଗବାନ କାହାକୁ ଭଲ ପାଆନ୍ତି ନା, ଭଗବାନ ସବୁଠୁ ଅଧିକା ଭଲ ପାଆନ୍ତି ବ୍ରାହ୍ମଣ ମାନେ। ଠିକ ଅଛି, ସେ ପଳେ ଏ କଙ୍କଡ଼ା ପିଛା, ଠିକ ଅଛି, ନା ନା ମାରନ୍ତୁନି, ଇଏ ହଉଛି ନା ଗୋଟେ ଝାଡୁ ଆଣନ୍ତୁ ତାକୁ ନେଇ ବାହାରେ ଛାଡ଼ି ଦିଅନ୍ତୁ। ଉଠି ପଳାନ୍ତୁ, ଉଠି ପଳାନ୍ତୁ। ଭଗବାନ ତ ବ୍ରାହ୍ମଣକୁ ବେଶୀ ଭଲ ପାଆନ୍ତି ନା, ତେଣୁ ସୁଦାମାଙ୍କର ପତ୍ନୀ ଯେତେବେଳେ କହିଲେ ତୁମେ ହେଉଛ ଭଗବାନଙ୍କର ସଖା, ସୁଦାମା କହୁଛନ୍ତି ନା ମୋ ଭଳିଆ ଅଧମ ଭଗବାନଙ୍କର କେମିତି ସଖା, ମୋର ତ କିଛି ସଖା ହବାର ଗୁଣ ନାହିଁ, କାରଣ ସିଏ ଶ୍ରୀପତି ମୁଁ ହେଉଛି ଶ୍ରୀହୀନ, ବିପରୀତ ହେଇଗଲା, ବିପରୀତ ସାଙ୍ଗରେ ବନ୍ଧୁ କେମିତି ହବ। ତେଣୁ ତାଙ୍କର ପତ୍ନୀ କେତେ ଚାଲାକ, ଜଣେ ସତୀନାରୀର ବୁଦ୍ଧି କେତେ ଦେଖନ୍ତୁ, ସେ କହୁଛନ୍ତି ଠିକ ଅଛି ତୁମେ ତାଙ୍କର ବନ୍ଧୁ ନୁହଁ, କିନ୍ତୁ ତୁମେ ବ୍ରାହ୍ମଣ କେ ନୁହଁ, ବ୍ରାହ୍ମଣ ନିଶ୍ଚୟ, ଆଉ ଭଗବାନ କାହାର ପ୍ରିୟ, ଆପଣ କୃଷ୍ଣଙ୍କର ପ୍ରଣାମ କରନ୍ତି ନମ ବ୍ରାହ୍ମଣ୍ୟ ଦେବାୟ ସମ ଗୋ ବ୍ରାହ୍ମଣ୍ୟ ହିତାୟ ଚ ଜଗଦିତାୟ କୃଷ୍ଣାୟ ଗୋବିନ୍ଦାୟ ନମ। ସେ ଜଗତର ସମସ୍ତଙ୍କର ଦେବତା ହେଉଛନ୍ତି କିଏ, ଭଗବାନ, ସମସ୍ତେ ତାଙ୍କୁ ପୂଜା କରନ୍ତି କିନ୍ତୁ ସିଏ ଜଣଙ୍କୁ ପୂଜା କରନ୍ତି, ତାଙ୍କର ଦେବତା କିଏ, ବ୍ରାହ୍ମଣ, ନହେଲେ ସୁଦାମ କାହିଁ ପୂଜା କରେ, ସୁଦାମାଙ୍କୁ ପୂଜା କଲେ ସୁଦାମା ବ୍ରାହ୍ମଣ ଆଉ ବ୍ରାହ୍ମଣ ଭିତରେ ପୁଣି ଶ୍ରେଷ୍ଠ ଭକ୍ତ। ସୁଦାମା କେବଳ ବ୍ରାହ୍ମଣ କୂଳରେ ତ ଜନ୍ମ ହେଇନଥିଲେ, ବ୍ରହ୍ମ ବିତ୍ତମ ନା, ଭକ୍ତ ନା, ତେଣୁ ଭଗବାନଙ୍କୁ ସମସ୍ତେ ପୂଜା କରନ୍ତି କିନ୍ତୁ ଭଗବାନ ଭକ୍ତକୁ ପୂଜା କର। ତେଣୁ ସୁଦାମାଙ୍କର ପତ୍ନୀ କହୁଛନ୍ତି ତୁମେ ଭଗବାନଙ୍କର ସଖା ନହେଲେ ତୁମେ ତ ବ୍ରାହ୍ମଣ କୂଳେ ଜନ୍ମ ହେଇଛ ନା, ତୁମେ ବ୍ରାହ୍ମଣଶ୍ଚ, ଏ ଶ୍ଳୋକରେ ଅଛି ନା ବ୍ରାହ୍ମଣଶ୍ଚ, ଇଏ ଦ୍ୱାରା କହିଲେ ତୁମେ ହେଉଛ ବ୍ରାହ୍ମଣ। ସୁଦାମା କହୁଛନ୍ତି ନା ମୁଁ ବ୍ରାହ୍ମଣ ନୁହେଁ, କାରଣ ମୋର ବ୍ରାହ୍ମଣର ଗୁଣ କିଛି ନାହିଁ, ଯିଏ ପ୍ରକୃତ ଭକ୍ତ, ଯିଏ ପ୍ରକୃତରେ ଯାହାର ସୁଗୁଣରେ ଯିଏ ଗୁଣୀମାନ, ସିଏ କେବେ କୁହେନି ମୁଁ ମୁଁ ଯୋଗ୍ୟ ବ୍ୟକ୍ତି ବୋଲି, ଯିଏ ପ୍ରକୃତ ବ୍ରାହ୍ମଣ ସେ କ'ଣ କହିବେ ମୁଁ ବ୍ରାହ୍ମଣ ବୋଲି, ସେ କହିଲେ ମୋର ବ୍ରାହ୍ମଣର କିଛି ଗୁଣ ନାହିଁ। କିନ୍ତୁ ସୁଦାମା ଚାଲାକରେ କହୁଛନ୍ତି, ସେ ବୁଝିସାରିଲେଣି ଯେ ମୋର ପତ୍ନୀ ବର୍ତ୍ତମାନ ମୋତେ ପଠେଇବେ କେଉଁଠିକି, ଦ୍ୱାରକା। ଯେମିତି ସୁଦାମାଙ୍କର ସ୍ତ୍ରୀ ଯିଏ ପତ୍ନୀ, ସେ ସୁଦାମାଙ୍କର ମନକୁ ବୁଝିପାରୁଛନ୍ତି, ସୁଦାମା ବି ତାଙ୍କ ପତ୍ନୀଙ୍କ ମନକୁ ବୁଝିପାରୁଥିବେ କି ନାହିଁ, ତେଣୁ ସିଏ ବୁଝିପାରିଲେଣି ଇଏ ନିଶ୍ଚିତ କେବେ ତ କାହାସୀ ପ୍ରଣାମ କରି କିଛି କୁହନ୍ତି ନା, ଆଜି କ'ଣ ପ୍ରତ୍ୟେକ ପ୍ରଣାମ କରିକି ମୋତେ କହିଲେଣି ଏବଂ ସାଙ୍ଗେ ସାଙ୍ଗେ କହିଲେଣି ଯେ ଭଗବାନ ଲକ୍ଷ୍ମୀପତି ତୁମର ସଖା ବୋଲି, ଇଏ ନିଶ୍ଚିତ କିଛି ପ୍ରାର୍ଥନା କରିବେ। ସେଥିପାଇଁ ସିଏ ଚାଲାକରେ ଖସେଇ ଖସେଇ କହୁଛନ୍ତି, ନା ନାଇଁ ମୋର ବ୍ରାହ୍ମଣର ଗୁଣ ନାହିଁ। ଯେତେବେଳେ କହିଲେ ତୁମର ବ୍ରାହ୍ମଣର ଗୁଣ ନାହିଁ କିନ୍ତୁ ଶରଣଶ୍ଚ, ତା ପରବର୍ତ୍ତୀ ଶ୍ଳୋକରେ ଶରଣଶ୍ଚ ମାନେ ଭଗବାନ, ତୁମେ ବ୍ରାହ୍ମଣ ନହେଲେ ବି ଭଗବାନଙ୍କର ଯିଏ ଶରଣ ଯାଏ, ସେ ବ୍ରାହ୍ମଣ ହଉ କ୍ଷତ୍ରିୟ ହଉ ବୈଶ୍ୟ ହଉ ଶୂଦ୍ର, ଭଗବାନ ତାକୁ ରକ୍ଷା କରନ୍ତି, ତାର ଦୁଃଖ ବୁଝନ୍ତି। ଗୀତାରେ ଭଗବାନ କହିଲେ ନା କ'ଣ କହିଲେ, ଅପିଚେତ ସୁଦୂରାଚାରୁ ଭଜନ୍ତେ ମାମ ମନନ୍ୟ ବାକ୍ ସାଧୁରେବ ସମନ୍ତବ୍ୟ ସମଜ୍ଞ ବ୍ୟବସିତ ହିସ। ସେଠି ତ ଜାତି କଥା କହିଲେ, ଯେ ବ୍ରାହ୍ମଣ ହେଇକି ଯଦି କିଏ ଶରଣ ଚାଲିଗଲା ସେ ତ ଭଗବାନଙ୍କର ଆହୁରି ପ୍ରିୟ ହେଇଗଲା, ଯେବି କିଏ ନିଚ କୂଳରେ ବି ଜନ୍ମ ହେଇକି ସେ ଭଗବାନଙ୍କର ଶରଣ ଚାଲିଗଲା, ଭଗବାନ ତାର ଦାୟିତ୍ୱ ନେବେ। ଭଗବାନ ଗୀତାରେ କହିଲେ ନା ଅପିଚେତ ସୁଦୂରାଚାର, ସେ ଝିଅ ହଉ। ତେଣୁ ସୁଦାମାଙ୍କର, ସୁଦାମା କହିଲେ ମୁଁ ବ୍ରାହ୍ମଣ ନୁହେଁ, ମୋର ବ୍ରାହ୍ମଣର ଗୁଣ ନାହିଁ, ତାଙ୍କ ପତ୍ନୀ ଆହୁରି ଚାଲା। ତୁମେ ବ୍ରାହ୍ମଣର ଗୁଣ ନଥିଲେ ବି ତୁମେ ତ ସବୁ, ଆମେ ସବୁବେଳେ ବସିକି ଭାଗବତ ପଢ଼ୁଛେ ତ, ସୁଦାମା ତାଙ୍କ ସ୍ତ୍ରୀ ବସିକି ଭାଗବତ ପଢ଼ନ୍ତି, ଆମେ ତ ସବୁବେଳେ ବସିକି ଭାଗବତ ପଢ଼ୁଛୁ, ତୁମେ ତ ସବୁବେଳେ ଭଗବାନଙ୍କର କଥା କହୁଛ, ତାମାନେ ତୁମେ ଭଗବାନଙ୍କର ଶରଣ ଯାଇଛ। ତେଣୁ ତୁମେ ଯଦି ଶରଣ ଯାଇଛ ସେ ତୁମକୁ ପାଳନ କରିବେ। ଇଏ ସେଠି କହୁଛନ୍ତି କିଏ, ସୁଦାମା। ସୁଦାମା ବି ଆହୁରି ଚାଲା, ସୁଦାମା କହୁଛନ୍ତି ନା ନା ମୁଁ ଭଗବାନଙ୍କର ଶରଣ ଯାଇନି, ନା କାହିଁକି ନା ମୋର ଭକ୍ତି ନାହିଁ। ସୁଦାମା କହୁଛନ୍ତି ମୋର ଭକ୍ତି ନାହିଁ, ଯାହାର ଭକ୍ତି ନାହିଁ ସେ ଭଗବାନଙ୍କର ଶରଣ କେମିତି ଯିବ। ତେଣୁ ସୁଦାମା ବୁଝିଦେଲେ ଯେ ମୋର ପତ୍ନୀ ବର୍ତ୍ତମାନ ମୋତେ କିଛି ମାଗିବେ, ସେଥିପାଇଁ ସିଏ ନିଜେ ନିଜେ କହୁଛନ୍ତି ନା ମୁଁ ମୋର ଭକ୍ତି ନାହିଁ ସେଥିପାଇଁ ମୁଁ ଭଗବାନଙ୍କର ଶରଣ ଯାଇନି। ଯେତେବେଳେ ଏଇ କଥା କହିଦେଲେ ସେତେବେଳେ ସୁଦାମାଙ୍କର ପତ୍ନୀ କହୁଛନ୍ତି ଆଚ୍ଛା ତୁମର ସିନା ଭକ୍ତି ନାହିଁ, କିନ୍ତୁ ତୁମର ଭକ୍ତି ନଥିଲେ ସୁଦ୍ଧା ସିଏ ଯଦି ଭଗବାନ, ଭଗବାନ ମାନେ ସର୍ବଜ୍ଞ, ତୁମେ ଯେ ଦୁଃଖୀ ତୁମେ ଖାଇବାକୁ ପାଉନ, ତୁମର ଭକ୍ତି ନଥିଲେ ବି ସେ ତ ଅନ୍ତର୍ଯ୍ୟାମୀ ନା, ତୁମେ ତାଙ୍କ ଆଗରେ ଯାଇ ପହଞ୍ଚିଗଲ, ତୁମେ ଦ୍ୱାରାକାର ଯାଇ ପହଞ୍ଚିଗଲା ମାନେ ସେ ଜାଣିଦେବେ ତୁମେ କାହିଁକି ଆସିଛ। ତୁମେ ଭକ୍ତ ନ ହୁଅ, ତୁମେ ବ୍ରାହ୍ମଣ ନ ହୁଅ, ତୁମେ ଶରଣାଗତ ନ ହୁଅ, ସେ ଭଗବାନ। ସୁଦାମା ସେଠି ପ୍ରଶ୍ନ କରୁଛନ୍ତି ଆଚ୍ଛା ଭଗବାନ ସମସ୍ତଙ୍କ ପ୍ରତି ସମାନ, ଭଗବାନ ସମସ୍ତଙ୍କ ପ୍ରତି ସମାନ କି ନା, ତେଣୁ ମୋ ଭଳିଆ ତ ଲକ୍ଷ ଲକ୍ଷ ଜୀବ ଅଛନ୍ତି, ଦୁଃଖୀ ଲୋକ ଅଛନ୍ତି, ମୁଁ ଦ୍ୱାରକାକୁ ଚାଲିଗଲେ ଯେ ଭଗବାନ ତ ସମସ୍ତଙ୍କ ପାଇଁ ସମାନ, ସେ ତ ସମସ୍ତଙ୍କ ପ୍ରତି ସମାନ, ଯଦି ମୋ ଭଳିଆ ଦୁଃଖୀକୁ କାହିଁକି ଆଗେ ସେ ମୋତେ ଧନ ଦେବେ। ଜଗତର ତ ଲକ୍ଷ ଲକ୍ଷ ଦୁଃଖୀ ଅଛନ୍ତି ନା, ସେ ତ କାହାକୁ ଦେଉନାହାନ୍ତି, ମୋତେ କେମିତି ଦେବେ। ସେତେବେଳେ ତାଙ୍କ ପତ୍ନୀ କହୁଛନ୍ତି ନା ସିଏ ସାତୁତ ଶ୍ରଭ, ସାତୁତମାନଙ୍କୁ ସିଏ ରକ୍ଷା କରୁଛନ୍ତି, ଭକ୍ତକୁ ରକ୍ଷା କରନ୍ତି, ତେଣୁ ତୁମେ ଯେଉଁ ଦୁଃଖ ଭୋଗୁଛ ତୁମେ ତାଙ୍କର ଭକ୍ତ, ତୁମକୁ ଦେଖିଦେଲା ମାନେ ସିଏ ଦେବେ, କିମ୍ବା ସିଏ ନ ଦେଲେ ବି ତାଙ୍କର ଭକ୍ତ ତୁମକୁ ଦେବେ, କାରଣ ତାଙ୍କର ଭକ୍ତମାନେ ଦେଲେ ଦେଖିବେ ତୁମେ ତାଙ୍କର ସଖା ବା ତୁମେ ଯାଇଛ, ତୁମେ ଭଗବାନଙ୍କର ଭକ୍ତ, ଦ୍ୱାରକା ଯେଉଁ ବାସୀମାନେ ଥିବେ ସେମାନେ ସମସ୍ତେ ବୈଷ୍ଣବ, ତୁମ ଦୁଃଖ ଦେଖି ତୁମକୁ ଦେବେ, ତେଣୁ ତୁମେ କେଉଁଠିକି ଯାଅ, ଦ୍ୱାରକାକୁ ଯାଅ। ଏଇ କଥା ତାଙ୍କର ପତ୍ନୀ କହୁଛନ୍ତି, ଯେତେବେଳେ ତାଙ୍କର ପତ୍ନୀ କହିଲେ ଯୁକ୍ତି ଦେଲେ, କିନ୍ତୁ ସୁଦାମା ତାଙ୍କର ମନ ମାନୁନି, କାରଣ ଯିଏ ବାସ୍ତବିକ ଭକ୍ତ ସେ କେବେ ଭଗବାନଙ୍କୁ ଧନ ମାଗିବ ନା। ସୁଦାମାଙ୍କୁ ଲାଜ ଲାଗୁଛି, ଆରେ ମୋର ସଖା ଆଉ ମୋର ପ୍ରଭୁ, ମୁଁ ତାଙ୍କୁ କେଉଁ ହିସାବରେ ଯିବି ଧନ ମାଗିବା ପାଇଁ, କିନ୍ତୁ ପତ୍ନୀ ତାଙ୍କ ଯୁକ୍ତିରେ ପରାସ୍ତ କରିଦେଉଛି, ଏବଂ ବର୍ତ୍ତମାନ ତାଙ୍କ ପତ୍ନୀ କହୁଛନ୍ତି ତମୁପେ ହି ମହାଭାଗ ସାଧୁନାଞ୍ଚ ପରାୟଣଂ ଦାସ୍ୟତି ଦ୍ରବିଣମ୍ ଭୁରି ସିଦନ୍ତିତେ କୁଟୁମ୍ବିନେ। ଯେତେବେଳେ କହିଲେ ତମ୍ ଉପେ ହି ମହାଭାଗ, ହେ ମହାଭାଗ ଆପଣ ତ ସର୍ବଗୁଣ ସମ୍ପନ୍ନ, ତମ୍ ଉପେ ହି ବର୍ତ୍ତମାନ ଦ୍ୱାରକାକୁ ଯାଅ। ଯେତେବେଳେ ତାଙ୍କୁ କହିଲେ ତୁମେ ଦ୍ୱାରକାକୁ ଯାଅ, ସେତେବେଳେ ସୁଦାମା କହୁଛନ୍ତି ତୁମେ ଯାହା କହୁଛ ଠିକ ଯେ, କିନ୍ତୁ ମୋର ତ ଯୋଗ୍ୟତା ନାହିଁ, ଦ୍ୱାରକାକୁ ଯିବି ନନୁ ତଥାପି ଅତ୍ୟନ୍ତ ଅଯୋଗ୍ୟତ୍ୱାତ୍ ଲଜ୍ଜାତ ବିଭ୍ରମୀ ତଥା, ମୁଁ ଏଇଥିପାଇଁ ଲଜ୍ଜା କରୁଛି ମୋର କିଛି ଯୋଗ୍ୟତା ନାହିଁ ଦ୍ୱାରକାକୁ ଯିବାକୁ, କାରଣ ଦ୍ୱାରକା ନଗରୀରେ ରାଜଓଆସ ଆଉ ଭଗବାନଙ୍କର ଭକ୍ତମାନେ ଥିବେ, ସେଠି ଲକ୍ଷ୍ମୀ ରହୁଛନ୍ତି ସବୁ, ଆଉ ମୁଁ ସେଠି ଗୋଟେ ଏଇଭଳିଆ ଶ୍ରୀହୀନ ଲୋକ, ମୋତେ ମୋର ବସ୍ତ୍ର ଠିକ ନାହିଁ, ଛିଡ଼ା ବସ୍ତ୍ର, ମୋ ଶରୀର ଏଇଭଳିଆ, ମୋତେ ଲାଜ ଲାଗୁଛି ସେଠିକି ଯିବା। କିଏ କହୁଛନ୍ତି, ସୁଦାମା କହୁଛନ୍ତି, କିନ୍ତୁ ତାଙ୍କର ପତ୍ନୀ ଆହୁରି ଚାଲା, ସିଏ କହୁଛନ୍ତି ଲଜ୍ଜା ସମସ୍ତଙ୍କ ନିକଟରେ କରାଯାଏ, କିନ୍ତୁ ଲଜ୍ଜା ଜଣଙ୍କ ନିକଟରେ କରାଯାଏ ନା। କାହା ନିକଟରେ? ଭଗବାନ। ସବୁଆଡ଼େ ଲଜ୍ଜା କରିବେ କିନ୍ତୁ ଭଗବାନଙ୍କ ନିକଟରେ ଲଜ୍ଜା ଗୋଟେ କ'ଣ? ଆଉ ଲଜ୍ଜା ବ୍ୟକ୍ତି କାହିଁକି କରୁଛି? ଆମେ ଲଜ୍ଜା କରୁଛେ, ଏ ମୋ ଅନ୍ତର କଥାଟା କେହି ନ ଜାଣନ୍ତି। ଆମେ ଲଜ୍ଜା କରିକି ଆପଣ କାହା କଥାରେ କାହା କଥାରେ କିଏ କହୁନି, କିନ୍ତୁ ଯିଏ ଲଜ୍ଜା କରିକି ଯାହା କହୁ ଆ ନ କହୁ ଅନ୍ତରରେ ସିଏ ଅଛନ୍ତି କି ନାହିଁ ତାଙ୍କ, ସିଏ କ'ଣ ନ ଜାଣୁଛନ୍ତି ଯେ? ତେଣୁ ତାଙ୍କ ପତ୍ନୀ କେତେ ଚାଲାକ ଦେଖନ୍ତୁ, ସତୀ ନାରୀ ତ କେତେ ବୁଦ୍ଧି। ଆରେ ତୁମେ କାହାକୁ ଲଜ୍ଜା କରୁଛ? ତୁମେ ଯାହାକୁ ଲଜ୍ଜା କରୁଛ ସିଏ କ'ଣ ତୁମ ଅନ୍ତରରେ ନାହାନ୍ତି? ସିଏ ତ ଜାଣନ୍ତି ସବୁ। ତୁମ ଘରେ ଖାଇବାକୁ ନାହିଁ, ତୁମେ ଏମିତି ଦରିଦ୍ର ରହୁଛ, ସିଏ କ'ଣ ତୁମ ତାଙ୍କ ପାଖରେ ଲଜ୍ଜା କରିବା ଦରକାର କ'ଣ? ସିଏ ତ ଦ୍ୱାରକାରେ ଅଛନ୍ତି, ସିଏ ତ ଜାଣୁଛନ୍ତି ଅନ୍ତର୍ଯ୍ୟାମୀ ଉପରେ। ତ ତାଙ୍କ ଆଗରେ ଯାଇକି କହିଲେ ଲଜ୍ଜା କ'ଣ ଅଛି? ଏ ସେତେବେଳେ ଏ କଥା କହୁଛନ୍ତି, ତାଙ୍କର ଏ ସୁଦାମା କହୁଛନ୍ତି ଯେ ତୁମେ ଯାହା କହୁଛ ଠିକ ଯେ, କିନ୍ତୁ କିଏ ଭଗବାନଙ୍କ ଆଗରେ ଲଜ୍ଜା କରେ ନା? ଯିଏ ସାଧୁ ସ୍ୱଭାବର ଲୋକ। ଅସାଧୁ ଲୋକ ସିଏ ଲଜ୍ଜା କରିବେ, ଯେମିତି ଗୋଟେ ଚୋରଟାକୁ, ଗୋଟେ ଚୋରଟାକୁ ଡାକି ଆଣିଲେ ସିଏ ଆସିକି ଜଗନ୍ନାଥ ଆଗରେ କହିବ ପ୍ରଭୁ ମୁଁ ଚୋର ବୋଲି କହିବ କି? କହିବନି। କିନ୍ତୁ ଗୋଟେ ସାଧୁକୁ ଡାକି ଆଣନ୍ତୁ, ସିଏ ଜଗନ୍ନାଥ ଆଗରେ କହିବ ପ୍ରଭୁ ମୁଁ ଚୋର ବୋଲି। ସେ ଚୋର ନ କରୁଥିଲେ ବି କହିବ ପ୍ରଭୁ ମୁଁ ଚୋର, ମୁଁ ପାପି, ମୁଁ ବଦମାସ, ମୋର ବହୁତ ଖରାପ ଗୁଣ, କିଏ କହିବ? ସାଧୁ ଲୋକ କହିବ ନା? ଆଉ ଆଉ ଅସାଧୁ ଲୋକ ତ ସିଏ କହିବ ନା ନା ମୁଁ, ତେଣୁ ଓଲଟା କଥା କହିବ। ତେଣୁ ସୁଦାମା କହୁଛି ତୁମେ ଯାହା କହୁଛ ଲଜ୍ଜା ଜିନିଷଟା ଭଗବାନଙ୍କ ନିକଟରେ କରିବା କଥା ନୁହେଁ, ଯେ ଲଜ୍ଜା କିଏ କରେ ନା ଯିଏ ସାଧୁ ସ୍ୱଭାବର, ସିଏ ସବୁ ଖୋଲି କହିବେ କିନ୍ତୁ ମୁଁ ତ ସାଧୁ ନୁହେଁ। କିଏ କହୁଛନ୍ତି? ସୁଦାମା। ସୁଦାମା ବଡ଼ ଚାଲାକ ତ ଏଇଠି କହୁଛନ୍ତି ନା ଯେ ମୁଁ ତ ସାଧୁ ନୁହେଁ, ତେଣୁ ମୁଁ ଅସାଧୁ ଲୋକ, ତେଣୁ ମୋତେ ଲଜ୍ଜା ଲାଗୁଛି, ମୁଁ ଯିବିନି। ଏବଂ ସାଧୁନାଞ୍ଚ ପରାୟଣ ଦାସ୍ୟନ୍ତି ଦ୍ରବିଣମ୍ ବୋରି ସିଦନ୍ତି ତେ କୁଟୁମ୍ବିନ। ଯେତେବେଳେ ସବୁ କଥାକୁ କାଟିଦେଲେ ବର୍ତ୍ତମାନ ତାଙ୍କର ପତ୍ନୀ, ସେ ବହୁତ ଚାଲାକ, ସେ କହୁଛନ୍ତି ତୁମେ ଯଦି ସାଧୁ ନୁହଁ କିନ୍ତୁ ତୁମେ ତ ତୁମ ନିକଟରେ ଗୋଟେ ଭଲ ଗୁଣ ଅଛି କ'ଣ? ତୁମେ କୁଟୁମ୍ବିନ। କୁଟୁମ୍ବୀ ମାନେ ତୁମକୁ ଦେଖିଲା ମାନେ ଭଗବାନ ଜାଣିବେ ଇଏ ଗୋଟେ ପରିବାର ସଂସାରୀ ଲୋକ। ତେଣୁ କୁଟୁମ୍ବ ଲୋକକୁ ସମସ୍ତେ ଦୟା କରନ୍ତି କି ନାହିଁ? କୁଟୁମ୍ବ ଲୋକକୁ ଦୟା କରନ୍ତି, ପରିବାର ଲୋକକୁ ଦୟା କରନ୍ତି, କିନ୍ତୁ କୁଟୁମ୍ବ ଭିତରେ ତୁମେ ହେଉଛ ଦୁଃଖୀ। ତୁମର ବସ୍ତ୍ର ଠିକ୍ ନାହିଁ, ତୁମ ଶରୀର ଠିକ୍ ନାହିଁ, ତୁମକୁ ଦେଖିଲା ମାନେ ତାଙ୍କର ଦୟା ଆସିବ। ତେଣୁ ତୁମେ ସାଧୁ ନ ହୁଅ, ତୁମେ ଲଜ୍ଜା କର, ତୁମେ କିଛି କହିବା ଦରକାର ନାହିଁ, ତୁମେ ଖାଲି ଦ୍ୱାରକାକୁ ଯାଅ। ତାଙ୍କ ପତ୍ନୀ ଏତେ ଚାଲାକ, ସେ କହୁଛନ୍ତି ତୁମେ ଦ୍ୱାରକାରେ ଯାଇ ମାଗିବା ଦରକାର ନାହିଁ, ତୁମେ ଦ୍ୱାରକାକୁ ଯେଉଁ ହିସାବରେ ତୁମେ ଯା, କାରଣ ତୁମେ ଦ୍ୱାରକାରେ ଯାଇ ପହଞ୍ଚିଗଲା ପରେ ତୁମର ବସ୍ତ୍ରକୁ ଦେଖିକି ସେ ଜାଣିଦେବେ ଏଇଟା ଗୋଟେ କୁଟୁମ୍ବୀ ଲୋକ, ଗୃହସ୍ଥ ଲୋକ, ୟାର କିଛି ନାହିଁ। ସେ ନିଶ୍ଚୟ ଦାସ୍ୟନ୍ତି ଦ୍ରବିଣମ୍ ଭୁରି, ପ୍ରଚୁର ପରିମାଣରେ ତୁମକୁ ଦେବେ, ତୁମେ ଯାଅ। ଏବଂ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ଏଇ ଶ୍ଳୋକରେ କହୁଛନ୍ତି, ଆରେ ତାଙ୍କର ପତ୍ନୀ କହୁଛନ୍ତି ତୁମେ ଯଦି ନିଜକୁ ସାଧୁ ବୋଲି ମନେ କରୁନ, ଭଗବାନ ଦୁଇ ଜଣ ଲୋକକୁ ଭଲ ପାଆନ୍ତି। କାହାକୁ? ଭଗବାନଙ୍କର ଦୁଇ ଜଣ ପ୍ରିୟ, କିଏ? ଜଣେ ହେଉଛନ୍ତି ସାଧୁ, ଆଉ ଦ୍ୱିତୀୟ ଜଣ ଦିନ, ଯିଏ ସବୁବେଳେ ଦିନ ଭଗବାନଙ୍କ ଆଗରେ ନମ୍ର ଆଉ ଦୁଃଖୀ, ଭଗବାନଙ୍କୁ ପ୍ରାର୍ଥନା କରୁଛି ଦିନ, ପ୍ରଭୁ ମୁଁ ଦୁଃଖୀ ମୋତେ ଉଦ୍ଧାର କର। ତେଣୁ ତାଙ୍କ ପତ୍ନୀ କହୁଛନ୍ତି ତୁମେ ଏଇ ଦିନ ଯୋଗୁଁ ସାଧୁ ବୋଲି ମନେ କରୁ ନା, ତୁମେ ଦିନ, ତେଣୁ ତୁମକୁ ଦେଖିବା ମାନେ ଭଗବାନ ନିଶ୍ଚିତ ଦୟା କରିବେ, ତେଣୁ ତୁମେ ଦ୍ୱାରକାକୁ ଯାଅ। କିନ୍ତୁ ସୁଦାମାଙ୍କର ମନ ତଥାପି ମାନୁନି, କାହିଁକି ମାନେ ଯିଏ ଏକାନ୍ତ ଭକ୍ତ ସେ ଭଗବାନଙ୍କୁ କେବେ, ସୁଦାମଙ୍କ ଲାଜ ଲାଗୁଛି ମୋ ସଖାଙ୍କୁ କେମିତି ମୁଁ ଗଲା ମାନେ ତ ମୋ ସଖା ଜାଣିଦେବ ଏ ଧନ ପାଇଁ ଆସିଛି ବୋଲି, କାରଣ ମୋର ବସ୍ତ୍ର ଦେଖିଲେ ଜାଣିଦେବ, ତେଣୁ ମୁଁ କ'ଣ କରିବି? ସୁଦାମା ବହୁତ ବଡ଼ ଚିନ୍ତାରେ ପଡ଼ିଯାଇଛନ୍ତି, ଚିନ୍ତାରେ ପଡ଼ିଯାଇକି ବର୍ତ୍ତମାନ ପ୍ରଶ୍ନ ଉଠାଉଛନ୍ତି ଏ ଟୀକାରେ, ପ୍ରଶ୍ନ ଉଠାଉଛନ୍ତି ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର। ନନୁ ସ ସାମ୍ପ୍ରତି ଇନ୍ଦ୍ରପ୍ରସ୍ତେ ଦ୍ୱାରକାଂ ବା ଅସୁର ମାରଣାର୍ଥମ ଅନ୍ୟତ୍ରମ କାପିବା ଆସ୍ତେ। ସୁଦାମା ବହୁତ ଚାଲା, ତାଙ୍କର ତ ଇଚ୍ଛା ନାହିଁ ଯିବା ପାଇଁ, ସିଏ କହୁଛନ୍ତି ଦେଖ ମୋର ଯିବା ପାଇଁ ଇଚ୍ଛା ଅଛି ଯେ, କିନ୍ତୁ ମୁଁ ଯଦି ଦ୍ୱାରକାକୁ ଏତେ କଷ୍ଟରେ ଚାଲି ଚାଲି ଯିବି, ଯଦି ଦ୍ୱାରକାରେ କୃଷ୍ଣ ନଥିବେ, ସିଏ ବର୍ତ୍ତମାନ ଇନ୍ଦ୍ରପ୍ରସ୍ତରେ ଥିବେ କି ଅସୁର ମାରିବା ପାଇଁ କେଉଁଠିକି ଯାଇଥିବେ, କେଉଁଠୁ ଯୁଦ୍ଧ କରିବା ପାଇଁ ଯାଇଥିବେ, ମୁଁ କେମିତି ଜାଣିବି? କିନ୍ତୁ ତାଙ୍କ ପତ୍ନୀ ଏତେ ବୁଦ୍ଧିମାନ, ସେ ଖବର ରଖନ୍ତି ଯେ ଭଗବାନ କେଉଁଠି ଅଛନ୍ତି, ସେ ଆଗରୁ ଖବର ରଖିଛନ୍ତି, ତା ମାନେ ଭଗବାନ କୃଷ୍ଣ ଦ୍ୱାରକାରେ ଅଛନ୍ତି, ବର୍ତ୍ତମାନ କେଉଁଠି ଯୁଦ୍ଧ କରୁନାହାନ୍ତି, ପାଣ୍ଡବମାନଙ୍କୁ ରାଜା କରାଇ ଦେଇଛନ୍ତି, ସବୁ ଖବର ସେ ରଖିଛନ୍ତି। ସତୀ ନାରୀ ମାନେ କ'ଣ? ସେ ଭଗବାନଙ୍କର ଭକ୍ତ, ଯିଏ ଭଗବାନଙ୍କର ଭକ୍ତ ହେଇପାରିବେ ସେ ଏଇଟା ସ୍ୱାମୀଙ୍କୁ ଠିକ୍ସେ ସେବା କରିପାରିବେ। ତେଣୁ ଇଏ ତ ଭଗବାନଙ୍କର ଭକ୍ତ ନା, ଇଏ ସବୁ ଭଗବାନଙ୍କର ଖବର ରଖିଛନ୍ତି। ବର୍ତ୍ତମାନ ସେ କହୁଛନ୍ତି, ଆସ୍ତେ ଅଧୁନା ଦ୍ୱାରବତ୍ୟାମ ଭୋଜ ବୃଷ୍ଣି ଅନ୍ଧକ ଈଶ୍ୱର ସ୍ମରତ ପାଦ କମଲମ ଆତ୍ମାନମ ଅପି ଜତି ଜତି କିନୁ କିନୁ ଅର୍ଥ କାମାନ ଭଜତେ ନାତ୍ୟଭୀଷ୍ଟାନ ଜଗତ ଗୁରୁ। ଏ ଶ୍ଳୋକରେ, ଏଇ ଗୋଟିଏ ଶ୍ଳୋକରେ ତାଙ୍କର ପତ୍ନୀ ସୁଦାମାଙ୍କୁ ଜବରଦସ୍ତି କରିଦେବେ, ତୁମେ ବର୍ତ୍ତମାନ ଦ୍ୱାରକାକୁ ଯା। କାରଣ ସୁଦାମା କହୁଛନ୍ତି ସିଏ ବର୍ତ୍ତମାନ ଦ୍ୱାରକାରେ ନଥିବେ, ସିଏ କୁଆଡ଼େ ଅସୁର ମାରିବା ପାଇଁ ଯାଇଥିବେ ବା କେଉଁଠି ଯୁଦ୍ଧରେ ଯାଇଥିବେ ବା ପାଣ୍ଡବମାନଙ୍କ ନିକଟରେ ଥିବେ। ସେ କହୁଛନ୍ତି ନା ନା, ମୁଁ ଭଲ ଭାବରେ ଜାଣେ, ମୁଁ ଖବର ରଖିଛି, ଆସ୍ତେ ଅଧୁନା ଦ୍ୱାରବତ୍ୟାମ, ଦ୍ୱାରକାପୁରୀରେ ବର୍ତ୍ତମାନ ସିଏ ଅଛନ୍ତି। ଆଉ କାହାକୁ ପାଳନ କରୁଛନ୍ତି ନା, ବୃଷ୍ଣି ଭୋଜ ବୃଷ୍ଣି ଅନ୍ଧକ ବଂଶଜ, ଅନ୍ଧକ ଈଶ୍ୱର ବୃଷ୍ଣି ବଂଶଜ ଭୋଜକ ବଂଶଜର ଏମାନେ ପ୍ରଭୁ ହେଇକି ବର୍ତ୍ତମାନ ସବୁ ଅସ୍ତ୍ରଶସ୍ତ୍ରକୁ ତ୍ୟାଗ କରି ବର୍ତ୍ତମାନ ଦ୍ୱାରକାରେ ଅଛ। ତେଣୁ ତୁମେ ଯଦି ଯାଅ ଦ୍ୱାରକାରେ, ତୁମ ସଖାଙ୍କୁ କୃଷ୍ଣଙ୍କୁ ନିଶ୍ଚିତ ଭେଟିବ, ତେଣୁ ତୁମେ ଦ୍ୱାରକାକୁ ଯାଅ। ଇଏ କହୁଛନ୍ତି ମୁଁ ଦ୍ୱାରକାକୁ ଯିବି ଯେ ମୁଁ ତ ମାଗିପାରିବିନି, ଯାଇକି ଲାଭ କ'ଣ? ଯଦି ଏତେ ପରିଶ୍ରମ କରିକି ଯିବି, ସୁଦାମା କହୁଛନ୍ତି ମୁଁ ଏତେ ପରିଶ୍ରମ କରିକି ଯିବି, କିନ୍ତୁ ପରିଶ୍ରମ କରିକି ଗଲାପରେ ଯଦି ନ ମାଗିପାରିଲି ଗୋଟେ ବସ୍ତୁକୁ, ଲାଭ କ'ଣ ଅଛି? ଆମର ଓଡ଼ିଆରେ ଗୋଟେ ନାହିଁ, ଜାତି ଯିବ ପେଟ ପୁରିବ ନା। ମୁଁ ଯିବି ଯାଇକି ମାଗିପାରିବି ନା। ତାଙ୍କ ପତ୍ନୀ ଏତେ ଚାଲା, ଭଗବାନଙ୍କର ତତ୍ତ୍ୱ ସବୁ ଜାଣନ୍ତି, ସେ କହୁଛନ୍ତି ନା ନା, ତୁମକୁ ଭଗବାନଙ୍କୁ ମାଗିବା ଦରକାର ନାହିଁ। ଯେମିତି ଆପଣ ପ୍ରତିଦିନ ଜଗନ୍ନାଥଙ୍କ ମନ୍ଦିରକୁ ଆସୁଛନ୍ତି, ଆପଣଙ୍କର କ'ଣ ଅନ୍ତରର କାମନା ଆପଣ ମାଗିବା ଦରକାର ନାହିଁ, ସେ ଅନ୍ତର ଅଛନ୍ତି ଜାଣିବେନି, ସେ ଅନ୍ତର ଜାଣିବେ ନା। ଏଠି କହୁଛନ୍ତି ତାଙ୍କ ପତ୍ନୀ, ସ୍ମରତ ପାଦ କମଲ, ପାଦ କମଲମ, ଏହା ଅର୍ଥରେ ତାଙ୍କ ପତ୍ନୀ କହୁଛନ୍ତି ତୁମେ କେବଳ ସ୍ମରଣ କରିବ, ତାଙ୍କୁ ସ୍ମରଣ କରି ଦ୍ୱାରକାକୁ ଯାଅ, ମାଗିବା ଦରକାର ନାହିଁ। ନା କାହିଁକି ନା, ଯାହାଙ୍କର ପାଦ କମଲ କୁହାଯାଏନି, ଏଠି ଦୁଇଟା ପାଦ କମଳ ମାନେ ବହୁ ବଚନ କରନ୍ତି ଗୋଟିଏ, ଯାହାଙ୍କର ପାଦ କମଳକୁ କେବଳ ସ୍ମରଣ କଲେ ସେ କ'ଣ କରନ୍ତି, ଆତ୍ମାନାମ ଅପିଚ୍ଛତି, ନିଜକୁ ଦେଇଦିଅନ୍ତି। ତୁମେ ଗୋଟେ ଧନ ମାଗିବା ପାଇଁ ଯିବ, ତୁମେ ଧନ ମାଗିବା ଦରକାର ନାହିଁ, ଖାଲି ମନରେ ଚିନ୍ତା କରିକି ଯାଅ, ସ୍ମରଣ କରିକି ଯାଅ, ଯାହାଙ୍କର ପାଦ କମଳକୁ ଚିନ୍ତା କଲେ ସେ ନିଜକୁ ନିଜେ ଦେଇଦିଅନ୍ତି, ତାଙ୍କ ଆଗରେ ଧନ ଗୋଟେ କ'ଣ? ତୁମେ ଯାଅ, କିଏ ପଠାଉଛନ୍ତି? ତାଙ୍କର ପତ୍ନୀ ପଠାଉଛନ୍ତି। ଏବଂ ଇଏ ପଚାରୁଛନ୍ତି, ମୁଁ ତ ଏକାନ୍ତି ଲୋକ ନା, ଭଗବାନଙ୍କୁ ମୁଁ ଧନ ମାଗିଲେ ଭଗବାନ କେମିତି ଧନ ଦେଇଦେବେ? କାରଣ ଭଗବାନ ଧନ କାହାକୁ ଏତେ ଦେବାଦେବୀ ବହୁତ ଶୀଘ୍ର ଧନ ଦେଇଦିଅନ୍ତି, କିନ୍ତୁ ଭଗବାନ ତ ଧନ ଦିଅନ୍ତି ନା। କାହିଁକି ନା, ଧନ ଦେଲେ ମୋ ଭକ୍ତ ଗର୍ବରେ ଅନ୍ଧ ହେଇଯିବ, ଆଉ ମୋତେ ଆଉ ଡାକିବନି, ଭୁଲିଯିବ। କିନ୍ତୁ ଏଠି କହୁଛନ୍ତି, କିଙ୍ଗନୋ ଅର୍ଥ କାମାନ ଭଜତେ ନାତ୍ୟଭୀଷ୍ଟାନ ଜଗତ ଗୁରୁ। ସେ ଜଗତର ଗୁରୁ ଭକ୍ତକୁ ଧନ ଦିଅନ୍ତି, ଭଗବାନ ଯେ ଭକ୍ତକୁ ଦରିଦ୍ର କରିଛନ୍ତି ତା ନୁହେଁ, ଭକ୍ତର ଯେତିକି ଧନ ଦରକାର ଯେଉଁଥିରେ ସେ ଶାନ୍ତିରେ ରହିକି ଭଜନ କରିପାରିବ ଭଗବାନ ସେତିକି ଦେବେ। ଆଉ ଯଦି ଭକ୍ତ ଅଧିକା କାମନା କରେ ଭଗବାନଙ୍କ ସେବା କରିବା ପାଇଁ, ପ୍ରଭୁ ମୁଁ ଧନ ଚାହୁଁଛି ଆପଣଙ୍କର ସେବା କରିବି, ଭଗବାନ ଦେବେ। ତେଣୁ ଭଗବାନ ଭକ୍ତକୁ କେତେ ଧନ ଦେବେ, ଯେତିକି ଧନ ଦେଲେ ଭକ୍ତ ଅସୁବିଧାରେ ପଡ଼ିବ ନା, ସେତିକି ଧନ। ତେଣୁ ତାଙ୍କର ପତ୍ନୀ କହିବା କଥା, କିଙ୍ଗନୋ ଅର୍ଥ କାମାନ ଭଜତେ ନାତ୍ୟଭୀଷ୍ଟାନ ଜଗତ ଗୁରୁ, ଯେଉଁ ଧନଟା ନାତ୍ୟଭୀଷ୍ଟାନ ପରିଣାମରେ ହେଉଛି ବିରସ, ଯାହାକୁ ଦେଲେ ଭଗବାନ ଜାଣନ୍ତି ଧନ ଦେଇଦେଲେ ମୋର ଭକ୍ତ ଗର୍ବ ବଢ଼ିଯିବ, ଭକ୍ତ ମୋର ଭଜନ କରିବ ନା, ସେଇ ଧନ ଦେବା ପାଇଁ ଭଗବାନ ଖୁସି ହୁଅନ୍ତି ନା। ଆଉ ତୁମେ ଯଦି ସେଇ ଧନ ମାଗିବା ପାଇଁ ଯିବ, ଭଗବାନ କାହିଁକି ଦେବେନି? ତୁମର ସେଇଟା ନାହିଁ, ଆଉ ଯାହାଙ୍କୁ ସ୍ମରଣ କରିଦେଲେ ସେ ନିଜକୁ ନିଜେ ଦେଇଦିଅନ୍ତି, ସେ ଭଗବାନ କେମିତି ତୁମକୁ ଧନ ଦେବେ? ତେଣୁ ଯେତେବେଳେ ଏଇଭଳି ପ୍ରାର୍ଥନା କରିଛନ୍ତି, କିଏ ତାଙ୍କର ପତ୍ନୀ ବର୍ତ୍ତମାନ ସୁଦାମା ସ୍ଥିର କରିବେ। କାରଣ ଇ ସୁଦାମାଙ୍କର ପତ୍ନୀ ଯେ ଥରେ ପ୍ରାର୍ଥନା କରିଦେଲେ, ଥରେ ପ୍ରାର୍ଥନାରେ ସାଙ୍ଗେ ସାଙ୍ଗେ ସେ ଦ୍ୱାରକା ବାହାରି ପଡ଼ିଲେ ତାଙ୍କୁ, ଏଇଭଳି ବହୁବାର ପ୍ରାର୍ଥନା କରିଛନ୍ତି। ଏବଂ ଜୀବଗୋସ୍ୱାମୀଟି କହିଛନ୍ତି, ବହୁ ନ୍ୟାୟାଦି ପ୍ରଦର୍ଶନ ତତ୍ରାପି ବହୁତ ଚିରକାଳ, ଏଇଟା ଗୋଟିଏ ଦିନର ଘଟଣା କହୁଛନ୍ତି। ଏଇଭଳି ବାରବାର ବାରବାର ତାଙ୍କର ପତ୍ନୀ ସୁଦାମାଙ୍କୁ କହୁଛନ୍ତି, ତୁମେ ଯାଅ ଦ୍ୱାରକାକୁ ଯାଅ, ତୁମର ବନ୍ଧୁ ଅଛନ୍ତି, ତାଙ୍କ କତିରୁ କିଛି ଧନ ମାଗିକି ଆଣ। ସେ କାହିଁ କହୁଛନ୍ତି ନା, ସେ ଧନ ଆଣିଲେ ସେ ସ୍ୱାମୀଙ୍କର ସେବା କରିବ। ଏବଂ ଏଇଭଳି ବାରବାର ପ୍ରାର୍ଥନା କଲା ପରେ ତାଙ୍କର ସୁଦାମାଙ୍କର ମନ ବର୍ତ୍ତମାନ ଯେ ବୁଝିଯାଇଛି, ଇଚ୍ଛା ତାଙ୍କର ନାହିଁ କିନ୍ତୁ ମନକୁ ବୁଝେଇଛନ୍ତି, କାହିଁକି ନା ଇଏ ସତୀ ନାରୀ, ତେଣୁ ଆଉ ମୁଁ ହେଉଛି ବିପ୍ର, ଆଉ ମୁଁ ହେଉଛି ସ୍ୱାମୀ, ତେଣୁ ସ୍ୱାମୀର କାର୍ଯ୍ୟ ହେଲା ନାରୀର କାମନାକୁ ପୂର୍ଣ୍ଣ କରିବା। ତେଣୁ ବର୍ତ୍ତମାନ ଏଇ ଶ୍ଳୋକର ମୁଁ କଥାକୁ ରଖିଦେବି, କାରଣ ଆପଣମାନଙ୍କର ଯେତିକି ଶୁଣିଲେ ଠିକ୍ ଅଛି, କାଲି କାଲି ବରଂ ଅଧିକ ଅଧିକ ସମୟ ଟିକେ, କାଲି ଆପଣମାନେ ସବୁ ଶୀଘ୍ର ଆସିବେ, ଯଦି ଶୁଣିବାର ପ୍ରକୃତରେ ଇଚ୍ଛା ଅଛି ଟିକେ ଶୀଘ୍ର ଆସନ୍ତୁ। ଆଉ ତାହେଲେ କାରଣ ଆପଣ ଏଇ ଚରିତ୍ର ଶୁଣିବା ପାଇଁ ଚାହୁଁଛନ୍ତି ମାନେ ଟିକେ ଶୀଘ୍ର, କାଲି 7 ବେଳକୁ ଠିକ୍ରେ ସମସ୍ତେ ଆସିଗଲେ ଆମେ 7:10 ବେଳକୁ ପ୍ରବଚନ ଆରମ୍ଭ କରିଦେବୁ, ଠିକ୍, ଆଉ 9:30 ପର୍ଯ୍ୟନ୍ତ ଠିକ୍ ପ୍ରବଚନ ଚାଲିବ। ତେଣୁ ଆପଣମାନେ କାଲି ଟିକେ ଶୀଘ୍ର ଶୀଘ୍ର ଆସିବେ, ଆଉ 5 ଦିନ ସମସ୍ତେ ସ୍କୁଲକୁ ଯିବେ, କାରଣ ଏ ପାଖରେ ବିଭାଗର ଅଛି, ତେଣୁ 5 ଦିନ ସମସ୍ତେ ସ୍କୁଲକୁ ଯିବେ। ଯଦି ଆପଣଙ୍କର ଶୁଣିବାର ଉତ୍ସାହ ଅଛି ତାହେଲେ ଆରମ୍ଭ କରିଛି ମାନେ ଏଇଟାକୁ ସାରିବାକୁ ପଡ଼ିବ, ନହେଲେ ଆପଣ ଅସନ୍ତୋଷ ରହିବେ, ମୁଁ ବି ଅସନ୍ତୋଷ ରହିବି। ତେଣୁ କାଲି ଶୀଘ୍ର ଆସିବେ, 7:10 କାଲି ପ୍ରବଚନ ଆରମ୍ଭ ହେବ, କାରଣ ଆଜି ଯେଉଁ କଥାଟା ରହିଗଲା ବାକି ଯେତିକି ସମୟ ମୁଁ କାଲି ସେତିକି ମେକଅପ୍ କରିବି। ତେଣୁ ପତ୍ନୀ ଏଇଭଳି ଭାବରେ ବାରବାର ବାରବାର ପ୍ରାର୍ଥନା କରୁଛନ୍ତି। ଏବଂ ଏଇ ଶ୍ଳୋକଟି, ଏଇ ଶ୍ଳୋକରୁ ମୁଁ ଅଧା ଆରମ୍ଭ କରିକି ଏଠି ରହିଯିବି, କାଲି ଏଇ ଶ୍ଳୋକରୁ ଆରମ୍ଭ କରିବି। କାଲି ଦ୍ୱାରକା ଯିବେ, ପହଞ୍ଚିବେ ସୁଦାମା। ସ୍ୱୟଂ ଭାର୍ଯ୍ୟା ବିପ୍ରୋ ବ୍ରହୁଷ ପ୍ରାର୍ଥିତ ମୁହୁ ଅୟଂ ହି ପରମ ଲାଭ ଉତ୍ତମ ଶ୍ଳୋକ ଦର୍ଶନମ୍। ଯେ ସୁଦାମାଙ୍କୁ ପ୍ରାର୍ଥନା କରିଦେଲେ ତାଙ୍କର ପତ୍ନୀ, ସୁଦାମା କ'ଣ ଯିବା ପାଇଁ ସାଙ୍ଗେ ସାଙ୍ଗେ ରାଜି ହେଇଥିବେ? ଯେ ନିଷ୍କାମ ଭକ୍ତ ସେ କିଭଳି ଧନ ମାଗିବା ପାଇଁ ଯିବ, ତାଙ୍କ ପତ୍ନୀ କହିଦେଲେ ବୋଲି ଚାଲିଯିବେ? ତାଙ୍କ ପତ୍ନୀଙ୍କର ଉଦ୍ଦେଶ୍ୟ ମୋ ସ୍ୱାମୀ ଯାଆନ୍ତୁ ଧନ ମାଗିବା ପାଇଁ, ସେ ଧନ ଆଣିଲେ ମୁଁ ତାଙ୍କର ସେବା କରିବି। କିନ୍ତୁ ସୁଦାମା ଯାଉଛନ୍ତି କେମିତି ପାଇଁ? ବହୁତ ଦିନ ଏଭଳି ପ୍ରାର୍ଥନା କଲେ, ବହୁତ ନ୍ୟାୟ ବହୁତ ଯୁକ୍ତି ଦେଇ ଏଭଳି ପ୍ରାର୍ଥନା କଲା ପରେ ସୁଦାମା ମନକୁ ବୁଝେଇଲେ, ରେ ମନ, ଯଦି ଇଏ ସତୀ ନାରୀ ମୋର ପତ୍ନୀ ମୋତେ ପ୍ରାର୍ଥନା କରୁଛି, ମୁଁ ଯିବିନି କେବେ ଧନ ମାଗିବା ପାଇଁ, କିନ୍ତୁ ମୁଁ କେମିତି ପାଇଁ ଯିବି? ପତ୍ନୀ ମୋର ଗୋଟେ ଲାଭ କଲେ, ମୋ ସଖାକୁ ମୁଁ ତ ବହୁତ ଦିନରୁ ଦେଖିନି ନା, ଅୟଂ ହି ପରମ ଲାଭ, ମୋ ଜୀବନର ସବୁଠୁ ବଡ଼ ଲାଭ କ'ଣ ହବ? ଉତ୍ତମ ଶ୍ଳୋକ ଦର୍ଶନ। ମୁଁ ଏତେ ଦିନ ହେଲା ମୋର ସଖାକୁ ଦେଖିନି, ମୋ ପତ୍ନୀ କହୁଛି ତା ଧନ ମାଗି ଆଣିବୁ, ମୁଁ ତ ଯିବି ମୋର ସଖାକୁ, କାରଣ ସିଏ ତ କହୁଛି ତୁ ଦ୍ୱାରକାକୁ ଗଲେ ଧନ ମିଳିଯିବ ନା, ମୁଁ ମୋର ଯିବି ଦ୍ୱାରକାକୁ, କିନ୍ତୁ ମୁଁ ଦ୍ୱାରକାକୁ ଧନ ମାଗିବା ପାଇଁ ଯିବିନି, ମୁଁ ଯିବି କେମିତି ପାଇଁ? ଉତ୍ତମ ଶ୍ଳୋକ ଦର୍ଶନ, ଭଗବାନ ଯାହାଙ୍କୁ ଦର୍ଶନ କଲେ ସଂସାରର ଦଶା ଦୂର ହୋଇଯାଏ, ସଂସାରର ଅନ୍ଧକାର ଦୂର ହୋଇଯାଏ, ବ୍ୟକ୍ତି ଜନ୍ମମୃତ ଚକ୍ରରୁ ଉଦ୍ଧାର ପାଇଯାଏ, ସେହି ପ୍ରଭୁ ଦ୍ୱାରକାରେ ଅଛନ୍ତି ନା। ତେଣୁ ପତ୍ନୀ ଯାହା କରିଛି ମୋର ମଙ୍ଗଳ କରିଛି, କାରଣ ମୁଁ ଏତେ ଦିନ ହେଲା ମୋ ସଖାକୁ ଦେଖିବା ପାଇଁ ଯାଇପାରୁନଥିଲି, ତେଣୁ ସିଏ ମୋତେ ଜବରଦସ୍ତି ଧନ ମାଗିବା ପାଇଁ ପଠାଉଛି, କିନ୍ତୁ ମୁଁ ତ ଯାଇ ଧନ ମାଗିବିନି, ଏ ଧନ ମାଗିବା ଛଳରେ ମୁଁ ମୋର ସଖାକୁ ମୋର ଦର୍ଶନ କରିବା ପାଇଁ ଆସିବି। ତେଣୁ ବର୍ତ୍ତମାନ ସ୍ୱୟଂ ଭାର୍ଯ୍ୟା ବିପ୍ର, ଏ ବିପ୍ରଙ୍କର ଭାର୍ଯ୍ୟା ପ୍ରାର୍ଥିତ ମୁହୁ ବାରବାର ବାରବାର ପ୍ରାର୍ଥନା କଲେ, ତୁମେ ଯାଅ, ତୁମେ ଯାଅ ଦ୍ୱାରକାକୁ ଯାଅ। ଯେତେବେଳେ ଏଭଳି ପ୍ରାର୍ଥନା କଲେ ସୁଦାମା ବର୍ତ୍ତମାନ ମନରେ ସ୍ଥିର କଲେ, ଠିକ୍ ଅଛି, ଯଦି ମୋର ପତ୍ନୀ ଏଭଳି ପ୍ରାର୍ଥନା କରୁଛନ୍ତି ମୋର ଗୋଟେ ଲାଭ ହେବ, ପତ୍ନୀ ମୋର ବହୁତ ଲାଭ କଲେ ଅୟଂ ହି ପରମ ଲାଭ ଉତ୍ତମ ଶ୍ଳୋକ ଦର୍ଶନ, ମୋର ଗୋଟେ ଲାଭ ହେବ, ମୁଁ ଉତ୍ତମ ଶ୍ଳୋକଙ୍କୁ ଦର୍ଶନ କରିବି, ଭଗବାନଙ୍କୁ ଦର୍ଶନ କରିବି। ତେଣୁ ସୁଦାମା କେଉଁ କେଉଁ କାମନାରେ ଗଲେ? ଭଗବାନଙ୍କୁ ଦର୍ଶନ କରିବା ପାଇଁ, କିନ୍ତୁ ତାଙ୍କର ପତ୍ନୀଙ୍କର କାମନା କ'ଣ? ଧନ କାମନା। ତେଣୁ ଭଗବାନ ଯେତେବେଳେ ତାର ଆସନ୍ତାକାଲି ଆମେ ଶୁଣିବା, ସୁଦାମା କିଭଳି ଯାଉଛନ୍ତି ଏଇ ଶ୍ଳୋକରୁ ମୁଁ ଆରମ୍ଭ କରିବି। ସୁଦାମା କିଭଳି ଦ୍ୱାରକାପୁରରେ ଯାଇ ପହଞ୍ଚିଲେ, ଭଗବାନ କିଭଳି ତାଙ୍କର ପୂଜା କଲେ, ସବୁ ପୂଜା ସେବା କଲା ପରେ ତାଙ୍କୁ ଗୁରୁକୁଳର କଥା, ତାଙ୍କର ପୂର୍ବ ଦିନର କଥା ସବୁ ସ୍ମରଣ କରେଇଲେ, କେମିତି ଆମେ ଏକା ବାଲ୍ୟକଳର କଥା ସ୍ମରଣ କରେ, କାହିଁକି ସ୍ମରଣ କରେଇଲେ, କ'ଣ କରେଇଲେ, ତେଣୁ ସମୟ କ'ଣ, କାଲିଠୁ ଶୀଘ୍ର ପ୍ରବଚନ ଆରମ୍ଭ, କେହି ଆସନ୍ତୁ ବା ନ ଆସନ୍ତୁ, ଆପଣମାନେ ଯେହେତୁ ଏ ଚରିତ୍ର ଶୁଣିବା ପାଇଁ ଜିଦି କଲେ, କେହି ନ ଆସିଲେ ମୁଁ 7:10 ଆସିକି ନିଜେ ନିଜେ ଜଗନ୍ନାଥଙ୍କୁ ପ୍ରବଚନ ଆରମ୍ଭ କରିବି, ତେଣୁ ସେହି ହିସାବରେ ଆପଣ ପ୍ରସ୍ତୁତ ହେଇକି ଆସିଥିବେ, 7:10 ପ୍ରବଚନ ଆରମ୍ଭ ହେବ, ତେଣୁ ଯେଉଁମାନେ ଆସିନାହାନ୍ତି ତାଙ୍କୁ ବି ଜଣେଇଦେ, କାରଣ ଗୋଟେ ଚରିତ୍ର ଆରମ୍ଭ ହେଇଛନ୍ତି ମାନେ ଏଇଟା ସରିବେ, ତେଣୁ ସେହି ହିସାବରେ ଆପଣ କାଲିଠୁ 7:10 ଆରମ୍ଭ ହେବ, ଆଉ 5 ଦିନ ଯଦି ବି ଅତି ଅସୁବିଧା ହେବି, ଯଦି ସ୍କୁଲ ପାଖରେ ସେ ପ୍ରବଚନ ଟିକେ ଅସୁବିଧା ହୁଏ, ତାଙ୍କର ଯଦି ମ୍ୟୁଜିକ୍ ବଜାନ୍ତି ସେ ଘରେ ବି ହେବ, ଶୁଣିବେ ତ ଆପଣ, ଆସୁଛୁ ମାନେ ଆଉ ରହିବୁ ମାନେ ଆପଣ ଶୁଣିକି ଯିବି କହିବୁ ଆଉ, ଠିକ ଅଛନ୍ତି। ନା ତାଙ୍କୁ ପଚାରିକି ଆପଣ ଟିକେ ପଚାରିଦେବା, ସୀତା ଆମର ପାଖରେ ଘର ଲୋକ, ତାଙ୍କୁ ପଚାରିଦେବା, ଯଦି କାରଣ ବନ୍ଧୁବାନ୍ଧବ ତାଙ୍କ ରହୁଥିବେ, ଯଦି ମାଇକ୍ଟାକୁ ଆଟଲିଷ୍ଟ ସେ 7:30 ପର୍ଯ୍ୟନ୍ତ ବନ୍ଦ ରଖିବେ, ତାଙ୍କର ବରାତ ଆସିବା ପୂର୍ବରୁ ଯଦି ମାଇକ୍ ବଜେଇବେ।